नमो भगवते वासुदेवाय। श्रीमद् भागवतम दसम स्कंद 23 अध्याय। गतकाल मैंने श्रवण करथले यज्ञपत्नी मैंने प्रत्यावर्तन कला परे पति मैंने पत्नी मानक सहित ब्राह्मणी मानक सहित यज्ञ समापन कला परे समानंकर अलौकिक भक्ति कृष्णंकर कृपारु समान जो कृपा सिद्ध होइके आसछन्दि ये अलौकिक स्थिति के दर्शन कले भगवान जो भक्ति भक्तिर प्रभाव हैला अलौकिक शब्द लागे लोकातीत ए जगत रे आमे जहां सब आमर अभिज्ञता रही ज्ञान बल बुद्धि आमर जहां रही आमठ आज जन लोकर भी अधिकार रही आमर जी धन अच्छे आमठ अधिका कार गोटे धन थी पारे आमर जी ज्ञान अच्छे अन्य लोकर आठ अधिका ज्ञान थी पारे किछ अनुमान ए जगत रो प्रत्येक कर स्थिति रो किछ अनुमान लगे कि जानी हबो बुझे हबो तांकर स्थिति को किंतु भगवान जो धाम भगवान जो भक्ति भगवान जो भक्त आपको अलौकिक कह जाए लोकातीत आमर बुद्धि पहुंची पारे ना कहीं भी जब विद्वान हमें ज्ञानी हमें से भी भक्तिर स्थिति बुझी पारे ना कि जो मैंने केवल भगवान करुणा प्राप्त होते केवल उपलब्धि करें बुझीपारे प्रभु इच्छा थी ब्राह्मण मान मथुरा रही ସେମାନେ ଯଜ୍ଞ କରିକି ସ୍ୱର୍ଗକୁ ଯିବା ପାଇଁ ଚାହୁଁଛନ୍ତି କୃଷ୍ଣଙ୍କର ଇଚ୍ଛା ଥିଲା ଏ କୃପା ସିଦ୍ଧ ମାନଙ୍କର ସଙ୍ଗ କରିବା ଫଳରେ ଯଜ୍ଞପତ୍ନୀ ମାନେ ଗଲା ପରେ ତାଙ୍କୁ ଦର୍ଶନ କରିକି ତାଙ୍କର ଅଲୌକିକ ପ୍ରେମକୁ ଦର୍ଶନ କରିକି ସେମାନେ ଭକ୍ତିର ମହିମାକୁ ବୁଝିପାରିଲେ ଯେଉଁମାନେ ସିଦ୍ଧ ହେଇଗଲେ ଯେଉଁମାନେ ଶୁଦ୍ଧ ଭକ୍ତ ଯେଉଁମାନେ ସିଦ୍ଧ ସେମାନଙ୍କ ପାଖରେ ଭଗବତ ଶକ୍ତିର ପ୍ରଭାବଟା ରହିଲା ଭଗବାନଙ୍କ ଶକ୍ତିର ପ୍ରଭାବଟା ରହିଲା ଯେମିତି ଗୋଟେ ଜୀବ ହୃଦୟରେ ମାୟା ଶକ୍ତିର ପ୍ରଭାବଟା ରହିଛି ସେ ଯେଉଁଠିକି ଯିବ ଯାହାର ସଙ୍ଗ କରିବ ବା ଯେଉଁଠି ବସିବ ସେଠି କଣ ରହିବ ସେଠି ସେ ମାୟା ଶକ୍ତି ତା ପାଖରେ ଭକ୍ତି ଯେମିତି ଭକ୍ତି ଆମର ସରି ହରିଦାସ ଠାକୁରଙ୍କ ପାଖକୁ ବେଶୀ ଆସିଥିଲା ହରିଦାସ ଠାକୁର ପାଖକୁ ମାୟାଦେବୀ ଆସିଥିଲେ ତାଙ୍କର ଶକ୍ତି ଯୋଉ ତାଙ୍କ ହୃଦୟରେ ଯୋଉ ଶକ୍ତି ରହିଥିଲା ଭଗବାନଙ୍କର ଶକ୍ତି ସେ ଶକ୍ତି ପ୍ରଭାବରେ ସେମାନେ କିଛି ପ୍ରଭାବ ବିସ୍ତାର କରିପାରିଲେନି ମାୟାଦେବୀ ଯିଏକି ଜଗତକୁ ସମ୍ପୂର୍ଣ୍ଣ ଯାହାକୁ ଅଧିକାର କରି ରଖିଛନ୍ତି ଭଗବତ ଶକ୍ତି ସେଠି ରହିଛି ଭଗବତ ଶକ୍ତିର ପ୍ରଭାବଟା ରହିଛି ସିଦ୍ଧ ସେମାନେ ନା ସିଦ୍ଧଙ୍କର ପ୍ରଭାବ ସବୁବେଳେ ସାଧକଙ୍କ ଉପରେ ରହିବ ସେ ମାୟାକୁ ଦୂରେଇ ଦେଇପାରିବେ ଯଜ୍ଞଙ୍କ ବ୍ରାହ୍ମଣ ମାନେ ଯୋଉ ଜାଣିପାରିଲେ ତାଙ୍କର ପତ୍ନୀ ମାନଙ୍କର ଯୋଉ ସ୍ଥିତିକୁ ସେ ଭାବ ଅବସ୍ଥାକୁ ଦର୍ଶନ କରିକି କେବଳ ଏମାନେ ଯୋଉ ସିଦ୍ଧ ହେଇଥିଲେ ଭଗବାନଙ୍କ କୃପାରେ ସିଦ୍ଧ ନହେଲେ କେମିତି ହବ ଆମ କୃପାରେ ସିଦ୍ଧ ହବାକୁ ପଡିବ ସିଦ୍ଧ ନ ହେଇପାରିଲ ମାନେ ଯେମିତି ସିଦ୍ଧଟାକୁ ଗୋଟେ ପାଚିଲା କୁହାଯାଏ ଏଟା ସିଦ୍ଧ ହେଇଯାଇଛି ସିଝିବା ଗୋଟେ ଜିନିଷ ସିଝିଗଲେ ତାକୁ ସିଦ୍ଧ କୁହାଯାଏ ଯେଉଁମାନେ ଅଷ୍ଟ ସିଦ୍ଧି ପ୍ରାପ୍ତ ହୁଅନ୍ତି ତାଙ୍କୁ କଣ କୁହନ୍ତି ସେ ଗୋଟେ ଜିନିଷରେ କର୍ମର ସିଦ୍ଧି ପ୍ରାପ୍ତ ହେଲା ଜ୍ଞାନର ସିଦ୍ଧି ପ୍ରାପ୍ତ ହେଲା ସେଭଳି ପରଫେକ୍ସନ୍ ଇଂଲିଶ ତାକୁ କୁହାଯାଏ ଭକ୍ତିରେ ସିଦ୍ଧି ପ୍ରାପ୍ତ ହେବା ଏବଂ କୃପାରେ ସିଦ୍ଧି ପ୍ରାପ୍ତ ହେଲେ ଯୋଗ୍ୟପତିମାନେ ତାଙ୍କର ସଙ୍ଗ ପ୍ରଭାବରେ ପତିମାନେ ବୁଝିପାରୁଛନ୍ତି ଅଲୌକିକ ଲୋକାତୀତ ଯେ ଭକ୍ତର ସେଇ ଦେହ ଥିବ ସେ ବ୍ୟକ୍ତି ସେ ଥିବ କିନ୍ତୁ ଭକ୍ତି ପ୍ରାପ୍ତ ହେଲା ପରେ ତାଙ୍କ ହୃଦୟରେ ସବୁବେଳେ ସ୍ୱରୂପ ଶକ୍ତିର ବା ଲାଦିନୀ ଶକ୍ତିର ବା ଭକ୍ତି ଶକ୍ତିର ବୃତ୍ତିଟା ରହିବ ଯୋଉଟାକି ଲୋକାତୀତ ସେ ଜ୍ଞାନ ସେ ବୁଦ୍ଧି ସେ ଲୋକାତୀତ ଏବଂ ନିଜକୁ ନିନ୍ଦା କରିବାକୁ ଲାଗିଲେ କେଉଁମାନେ ବ୍ରାହ୍ମଣ ମାନେ ଆମେ ଏତେ କର୍ମକାଣ୍ଡରେ ଆସକ୍ତ ଆମେ ଏତେ ବଡ ବଡ ଯଜ୍ଞ କରୁଛୁ ସବୁ କିଛି ଆମେ ଜାଣୁ କିନ୍ତୁ ଭକ୍ତିର ମହିମା ଆଗରେ ସମସ୍ତେ ଛୋଟ ଭକ୍ତି ଏତେ ଗଭୀର ଭକ୍ତିର ମହିମା ଏତେ ଗଭୀର ଆଉ ଭକ୍ତି ହୃଦୟକୁ ଆସିଲେ ଜଣେ ସିଦ୍ଧ ହେଇଗଲା ପରେ ତାଙ୍କ ନିକଟରେ ଯୋଉ ଅଲୌକିକ ଗୁଣ ସବୁ ପ୍ରକାଶ ପାଏ ସେଇଟା ତାଙ୍କ ଆଗରେ କର୍ମୀ ଜ୍ଞାନୀ ଯୋଗୀ ସମସ୍ତେ ହେଉଛନ୍ତି ତୁଚ୍ଛ ଭକ୍ତର ଯୋଉ ଗୁଣ ସବୁ ରହିଛି ଭକ୍ତି ପ୍ରଭାବରେ ଭକ୍ତି ଦେବୀ ହୃଦୟରେ ଆସନ ଯାହାର ହୃଦୟରେ ଆସନ ପାତିବେ ଯାହାର ହୃଦୟ ଭିତରେ ରହିବେ ତାର ଯୋଉ ଦିବ୍ୟ ଗୁଣ ସବୁ ପ୍ରକାଶ ପାଇବ କୃଷ୍ଣଙ୍କର ସରି କୃଷ୍ଣ ଭକ୍ତିର ଗୁଣ କଣ ସର୍ବାକର୍ଷଣୀ ସେ ଆକର୍ଷଣ କରିବେ ସମସ୍ତେ ଗୁଣ ଦ୍ଵାରା ଦିବ୍ୟ ଗୁଣ ସବୁ ତେଣୁ ଏଇ ବ୍ରାହ୍ମଣ ମାନେ ନିଜକୁ ନିଜେ ନିନ୍ଦିତ ହେଲେ ବା ନିଜେ ନିଜକୁ ନିଜେ ନିନ୍ଦା କରିବାକୁ ଲାଗିଲେ। କଣ ନିନ୍ଦା କଲେ? ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଦୃଷ୍ଟ ସ୍ତ୍ରୀଣାମ ଭଗବତୀ କୃଷ୍ଣ ଭକ୍ତି ମୁଁ ଅଲୌକିକମ। ତାର ଅର୍ଥ ନୁହେଁ ଯେ ସେମାନେ ଭକ୍ତି କଣ ଜାଣିନଥିଲେ, ଜାଣିଥିଲେ, ଦେଖିଥିଲେ, କିନ୍ତୁ ଭକ୍ତି ଅଲୌକିକ। ତାଙ୍କ ସ୍ତ୍ରୀମାନଙ୍କର ସ୍ୱରକୁ ଦର୍ଶନ କରି ବା ତାଙ୍କର ଭାବକୁ ଦର୍ଶନ କରି କହିଲେ ଇଏ ଅଲୌକିକ ଭକ୍ତି, ଅଲୌକିକ ଭକ୍ତି। ଆମେ କେବଳ ଭକ୍ତିର ମହିମାଙ୍କୁ ଶ୍ରବଣ କରୁଛେ, ଆମେ ସାକ୍ଷାତ ଦର୍ଶନ କରିନେ। ଭକ୍ତମାନେ କିଭଳି, ଭକ୍ତମାନେ କିଭଳି ପ୍ରେମରେ ଗଦଗଦ ହୁଅନ୍ତି, ଭକ୍ତମାନେ କିଭଳି ପ୍ରେମରେ ଅବଜର୍ଭ ହେଇକି ରୁହନ୍ତି, ସବୁବେଳେ ଚିନ୍ତନ କରନ୍ତି, କିଭଳି ଭକ୍ତିରେ ମଜିକି ରୁହନ୍ତି, ଆମେ ସେଟା ଦର୍ଶନ କରିନେ। ଆଶିଷ ତ ସିଦ୍ଧ ହେଇକି ଆସିଛନ୍ତି ସେମାନଙ୍କର ଦୃଷ୍ଟ ସ୍ତ୍ରୀଣାମ ଭଗବତୀ କୃଷ୍ଣ ଭକ୍ତି ଅଲୌକିକମ ଆତ୍ମାନାମ ଚ ତୟାମ ହୀନମ ଅନୁତପ୍ତା ବେଗରହ। ଆମେ ତାଙ୍କଠାରୁ ହୀନ, ତାଙ୍କର ଅଲୌକିକ ଭକ୍ତିକୁ ଦର୍ଶନ କରି ସ୍ୱାଭାବିକ। ସେଥିପାଇଁ ଭାଗବତ ସପ୍ତମସ୍କନ୍ଧରେ ନାରଦ ମୁନି କହିଲେ ଦମ୍ଭ ମହତ ଉପାସୟା। ଦମ୍ଭଟା ଗୋଟେ ପ୍ରତ୍ୟେକ ଜୀବନରେ ଗୋଟେ ଦମ୍ଭ ରହିଛି, ଦମ୍ଭ ଯୋଉ ରହିଛି ସେ ଦମ୍ଭଟା କେମିତି ଯିବ ନା ମହତ ଉପାସୟା। ମହତଙ୍କର ଉପାସନା କଲେ, ଶୁଦ୍ଧ ଭକ୍ତଙ୍କ ସଙ୍ଗ ରହିଲେ, ତାଙ୍କର ବୁଦ୍ଧି ତାଙ୍କର ବିବେକ ତାଙ୍କର ବାକ୍ୟ ଦ୍ୱାରା ପରିଚାଳିତ ହେଲେ ଆମର ଏଇ ଦମ୍ଭ ଯିବ ମାନେ ଯିବନି ମହତ ଉପାସନା ଦ୍ୱାରା। ଏମାନଙ୍କର ଯୋଉ ବ୍ରାହ୍ମଣମାନଙ୍କର ଯୋଉ ଭାବନା ଥିଲା ଆମେ ସ୍ୱର୍ଗକୁ ଯିବୁ, ଆମେ ଗୋଟେ ଶ୍ରେଷ୍ଠ କାର୍ଯ୍ୟ କରୁଛୁ, ଆଜି ସ୍ତ୍ରୀମାନଙ୍କୁ ଦେଖିକି ସେ କଣ ମନେ କଲେ, ନିଜକୁ ନିଜ ନିନ୍ଦା କଲେ। କଣ ନିନ୍ଦା କରୁଛନ୍ତି? ସୁଖଦେବ କହୁଛନ୍ତି, ଦିଗ୍ଜନମ ନ୍ୟସ୍ତିବୃଦ୍ଧି ବ୍ରତମ ଧିକ ବହୁ ଜ୍ଞତମ ଧିକୁଲମ ଧିକ୍ରିୟା ଦାକ୍ଷ୍ୟମ ବିମୁଖା ଯେତୁ ଦାକ୍ଷ। ଆମେମାନେ ଅଧକ୍ଷଜ ଭଗବାନଙ୍କ ପ୍ରତି ବିମୁଖ ହୋଇଛୁ, ଅତେବ ଆମମାନଙ୍କର ଶୁକ୍ର ସାବିତ୍ର ଦ୍ରୈକ୍ଷ ଏବଂ ଏହି ତ୍ରିବିଧ ଜନ୍ମ ବ୍ରତ ବହୁ ଶାସ୍ତ୍ର ଜ୍ଞାନ କୁଳ ଏବଂ କର୍ମ ନିପୁଣ ସମସ୍ତ ଧିକ୍ ନିଜକୁ ନିଜେ ନିନ୍ଦା କରିଛନ୍ତି। ଭକ୍ତି ଆଗରେ, ଭକ୍ତିର ମହିମା, ଭକ୍ତିର ଶୁଦ୍ଧ ଭକ୍ତଙ୍କର ପ୍ରଭାବ ଆଗରେ ସବୁ ଜଗତର ସବୁ ଜିନିଷ ତୁଚ୍ଛ, କିଛି ବଡ଼ ନାହିଁ। ନା ମାନ ବଡ଼, ନା ସମ୍ମାନ ବଡ଼, ନା ଧନ ବଡ଼, ନା ସୌନ୍ଦର୍ଯ୍ୟ ବଡ଼, କଣ ବଡ଼ ଭଗବାନଙ୍କର ଭକ୍ତି ଆଗରେ? ଭଗବାନଙ୍କର ଯୋଉ ଭକ୍ତି, କେହି ଗୋଟେ ଯେମିତି ଗୋଟେ ଜଣେ ଏଠି ହିରୋକୁ ଭଲ ପାଉଛି, ଗୋଟେ ଜଣେ ଗୋଟେ ଭଲ ଲୋକକୁ ଭଲ, ତା ରୂପଟାକୁ ଦେଖିଦେଇ ତା ରୂପକୁ ଦେଖିକି ଭଲ ପାଉଛି, ନା ଗୁଣକୁ ଦେଖିକି ଭଲ ପାଉଛି। ଭକ୍ତିରେ ଯୋଉ ମହିମା ରହିଛନ୍ତି ସେଥିରେ ଜଗତର କୌଣସି ଗୁଣର ତୁଳନା ଭକ୍ତ ସହିତ କରାଯିବନି, ତା ରୂପକୁ ଦେଖାଯିବନି, ତାର ଜାଗତିକ ଗୁଣକୁ ଦେଖାଯିବନି, ତାଙ୍କର କେବଳ ଗୋଟିଏ ଗୁଣକୁ ଦେଖାଯିବ। କାରଣ ତାଙ୍କ ହୃଦୟରେ ଯୋଉ ଭଗବାନଙ୍କର ସ୍ୱରୂପ ଶକ୍ତିର ମୂର୍ତ୍ତିଟା ରହିଛି ସେଟା ହେଉଛି ସର୍ବାକର୍ଷଣୀ। ତାଦେହରେ ତାର ପ୍ରଭାବରେ ତା ହୃଦୟରେ ସବୁ ଦିବ୍ୟ ଜ୍ଞାନ ପ୍ରକାଶିତ ହୁଏ। କେହି ରୂପକୁ ଦେଖନ୍ତିନି, କେହି ଗୋସ୍ୱାମୀମାନଙ୍କ ରୂପକୁ ଦେଖିଲେ କଣ କେମିତି ସେମାନେ ସୁନ୍ଦର, ଆଖି ଆଚାର୍ଯ୍ୟଙ୍କ ରୂପକୁ ତୁମେ ଦେଖିବ, ତାଙ୍କ ରୂପ ଗୋଟେ ସୁନ୍ଦର ରୂପକୁ ଦେଖିବା ପାଇଁ କେହି ତାଙ୍କର ଅନୁଗାମୀ ହେଇଛନ୍ତି? ତାଙ୍କ ପାଖରେ ଯୋଉ କୃଷ୍ଣଙ୍କର କୃପା ରହିଛି ସେ କୃପା ସର୍ବାକର୍ଷଣୀୟ, ଦିବ୍ୟ ଜ୍ଞାନ ତ୍ରୈକାଳିକ ଜ୍ଞାନ ଦିବ୍ୟ ଗୁଣ ସେଟା ଜୀବକୁ ଆକର୍ଷଣ କରେ। ନିଜକୁ ନିଜେ ଧିକ୍ କହିଲେ, ଧିକ୍ ଜନ୍ମ ପ୍ରଥମ କହିଲେ ଆମ ଜନ୍ମକୁ ଧିକ୍, କାରଣ କେଉଁ କୂଳରେ ସେମାନେ ଜନ୍ମ ହେଇଥିଲେ? ବ୍ରାହ୍ମଣ କୂଳରେ। କହିଲେ ଧିକ୍ ଜନ୍ମ, ଆମର ଜନ୍ମକୁ ଧିକ୍। ବ୍ରାହ୍ମଣ କଣ? ବ୍ରାହ୍ମଣଙ୍କୁ ଦ୍ୱିଜ କୁହାଯାଏ, ବ୍ରାହ୍ମଣଙ୍କୁ ଆମର ପରମ୍ପରାରେ ଶ୍ଳୋକଟି ସବୁବେଳେ ବ୍ୟବହାର କରାଯାଏ, ଜନ୍ମ ନା ଜାୟତେ ଶୂଦ୍ର, ଜନ୍ମରୁ ସମସ୍ତେ ଶୂଦ୍ର ସ୍ୱଭାବରେ ଥାଆନ୍ତି, ସଂସ୍କାର ଦ୍ୱିଜ ଉଚ୍ଚେତ, ସଂସ୍କାର ହେଲେ ସେ ଦ୍ୱିଜ ହବ। ସେ ନେଇ ସବୁ ବ୍ରାହ୍ମଣ ମାନଙ୍କର କଣ କରାଯାଏ? ଏଇଟା କଣ ବ୍ରତ କରାଯାଏ, କଣ ବ୍ରତ କରାହବ? ତାଙ୍କ କୂଳଗୁରୁ ଆସିବ, ତାକୁ ସେଦିନ ବ୍ରତ ହଉଥିବ, ଏଇଟା ମାଛ ବି ଖାଇବେ। ଆଜିକାଲି ବ୍ରତ ଖାଉନାହାନ୍ତି, ସବୁ ଆମିଷ ଖାଇଲେଣି ଆଉ, ସଂସ୍କାର କଣ? ଆଉ ସେ ଠିଆ ହେଇକି ପରିସା କରୁଥିବ, ପ୍ୟାଣ୍ଟ ପିନ୍ଧୁ, ତା ଗୋଟେ ପଇଦା ପକେଇ ଦେବା କଥା କଣ? ସେ ପଇଦାଟା କାନ୍ଦ ଗୁଡ଼େଇକି ପୁଣି ଠିଆ ହେଇକି ପରିସା କରିବ ନା? ସେ କୋଉ କର୍ମକାଣ୍ଡ ଜାଣିଛି, ନା କୋଉ ବେଦ ଜାଣିଛି, ନା କୋଉ ଶୌଚ ଅଛି, ନା ପବିତ୍ରତା ଅଛି? କିଛି ନାହିଁ, କିଛି ନାହିଁ। କଳିଯୁଗରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର କେହି କାହା ନିୟମରେ ନାହାନ୍ତି, ସବୁ ଶୂଦ୍ର କାଟାଗୋରୀ। ଗୁରୁଦେବ କହନ୍ତି ଚତୁର୍ଥ କାଟାଗୋରୀ କେହି ନାହାନ୍ତି, ଶୂଦ୍ର ତଳକୁ ସବୁ, ଲେସ୍ ଦେନ୍ ଶୂଦ୍ର ସବୁ, ପଞ୍ଚମ ଯାହାକୁ ବିଜାତୀୟ, କୌଣସି ବର୍ଣ୍ଣାଶ୍ରମ ନିୟମଟାକୁ ତୁମେ ପକେଇ ପାରିବନି। ସେଥିପାଇଁ ଆଚାର୍ଯ୍ୟମାନେ ଦୈବ ବର୍ଣ୍ଣାଶ୍ରମ ଦେଲେ, ତୁମେ ଯୋଉ ଜାତିରେ ହୁଅ, ଯୋଉ ବର୍ଣ୍ଣରେ ହୁଅ, ତୁମର ଗୁଣ ଯୋଉ ପ୍ରଭାବ ରହିଛି ସେ ଗୁଣ ହିସାବରେ ତୁମେ କର୍ମ କର, ସେ କର୍ମଟାକୁ ଭଗବାନଙ୍କୁ ଅର୍ପଣ କର, ସେ ହବନି। ତା କଣ ଭାଇ ଭାଇ ତାକୁ ପଠେଇଦେଲା ଗୋଟେ କଣ, ସେ ଆସିଥିଲା ସେ ବାମୁଣ ଛଅଟା, ଛଅଟା ଆସିନଥିଲେ ପ୍ଲାଏ ବୁହା ନାଇଁ ହଁ ଲୋ ଭାଇ ପିଲାଟା ସେ ପଇତା ପଇତା ଗୋଟେ ପକେଇ ଦେଇଛି ବାମୁଣ ଛୁଆ, ଆଗରୁ ଘରେ ଛୁଆ ହେଇଥିବ ଦିନ ଗୋଟେ ବାଜିଲାଣି ସେ ଗାଧେଇବି ନାହିଁ, ତା କଣ ଦେଖୁନା ସେ କେମିତି ଦେଖାହଉଛି, ହଁ ଗୋଟେ ଗାଧାର ଖାଉଛି ବୁଲୁଛି କଣ କରିବ ସେ। ବ୍ରାହ୍ମଣ ଚାରି ବର୍ଣ୍ଣ ଭିତରେ ସେ ହଉଛି ଶ୍ରେଷ୍ଠ। ସଂସ୍କାର କଣ, ସଂସ୍କାର କିଛି ନାହିଁ, ଗୋଟେ ସାଧାରଣ ସ୍ନାନ ଶୌଚର ସଂସ୍କାର, କିଛି ସଂସ୍କାର ନାହିଁ। ପୂର୍ବର କର୍ମକାଣ୍ଡ ଯାହା ସୁ ଥିଲା କଳିଯୁଗ, ତ କଳିଯୁଗରେ ତ ଏଗୁଡ଼ା ସୁ କିଛି ରହିବନି ଆଉ, କଳିଯୁଗରେ ଚାରି ବର୍ଣ୍ଣ ସର୍ବଶୁଦ୍ର ସ୍ୱଭାବ ରହିଛି, ସବୁ ଶୁଦ୍ର ଆଶୁଦ୍ର ଠାରୁ ହୀନ ବି ହେଇଛି, ସେ ଭାଗବତର ରଚନା ହେଇଯାଇଛି। ଏ ବ୍ରାହ୍ମଣ ମାନେ ଯଜ୍ଞ ଯଜ୍ଞାଦି କର୍ମ କରୁଥିଲେ, ତା ମନ ଯେ ସେମାନେ ହୀନ ଥିଲେ, ବହୁତ ଉନ୍ନତ, କାରଣ ମଥୁରାରେ ରହୁଥିଲେ, ସେମାନେ ସବୁ ଜାଣିଥିଲେ, ଏମିତି ଯେ ସେମାନେ କିଛି ଜାଣିନଥିଲେ ସେମିତି ମାନେ ନୁହେଁ, ସେମାନେ ବହୁତ ସଂସ୍କାର ଥିଲେ, କିନ୍ତୁ ଭକ୍ତି ଆଗରେ ସେମାନେ ନିଜକୁ ଧିକ କରୁଛନ୍ତି, ତାଙ୍କର ଯୋଉ ସଂସ୍କାର ରହିଛି ଏଠୁ କହିଲେ ଧିକ ଜନ୍ମ ବ୍ରାହ୍ମଣକୁ ସଂସ୍କାରିତ କରାଯାଏ ନା। ଆଉ ସେ ବ୍ରାହ୍ମଣ ଗୁରୁକୁଳକୁ ସବୁ ଗୁରୁକୁଳ ଯାଇକି ରହୁଥିଲେ, ସେଠି ଗୁରୁ ତାଙ୍କୁ ସବୁ ମନ୍ତ୍ର ଅଭ୍ୟାସ କରାଉଥିଲେ, ମନ୍ତ୍ର ପରୀକ୍ଷା ଦେଉଥିଲେ, ସେ ସଂସ୍କାରିତ ହେଇକି ଆସୁଥିଲେ, ସେଠୁ ସଂସ୍କାରିତ ହେଇକି ଆସିକି ସେ ତାଙ୍କର ପୁରୋହିତ ସବୁ ବ୍ରାହ୍ମଣ ମାନଙ୍କୁ ସବୁ ପୁରୋହିତ କରନ୍ତିନି, ସେ ପୁରୋହିତ କର୍ମ କରନ୍ତି, ପୁରର ହିତ କରି ସେସବୁ କାର୍ଯ୍ୟ କରୁଥିଲେ। ଆଉ ସେ ତ ସବୁ କଳିଯୁଗରେ ଯାହା ଭଗବାନଙ୍କ ଇଚ୍ଛା ସବୁ ଚାଲିଛି, କିନ୍ତୁ ଭକ୍ତି ଆଗରେ ନା ବ୍ରାହ୍ମଣତ୍ଵ ଶ୍ରେଷ୍ଠ ନା ଇଏ କ୍ଷତ୍ରିୟ ବୈଶ୍ୟ ଶୂଦ୍ରତ୍ଵ କୋଉଟା କେଉଁଟା ଶ୍ରେଷ୍ଠ ନୁହେଁ। ସେଥିପାଇଁ ସେ କହୁଛନ୍ତି ଧିକି ଜନ୍ମ, ଆମର ଜନ୍ମକୁ ଧିକ, ଆମେ ବ୍ରାହ୍ମଣ କୁଳ ଜନ୍ମ ହେଇଥିଲୁ, କିନ୍ତୁ ଆଜି ଆମେ ଦର୍ଶନ କଲୁ ଆମ ସ୍ତ୍ରୀମାନଙ୍କୁ, ସେମାନଙ୍କ ପାଖରେ ଯୋଉ ଅଲୌକିକ ଭକ୍ତି ଅଛି ତା ଆଗରେ ଆମର ଜନ୍ମଟା କିଛି ମୂଲ୍ୟ ନାହିଁ। ଧିକି ଜନ୍ମ ନ ସ୍ତ୍ରୀଭୂତ ଯଧିକ ବ୍ରତମ, ତିନୋଟି ଜନ୍ମ ଯୋଉ ଶୁକ୍ର ସାବିତ୍ର ଯୋଉ ତିନୋଟି ପ୍ରାଜପତ୍ୟ ତିନୋଟି ଯୋଉ ରହିଲା ଦକ୍ଷ, ଏ ତ୍ରିଗୁଣାନ୍ତ ଜନ୍ମ। ଶୁକ୍ର ମାନେ ପ୍ରଥମ ଜନ୍ମ ହେଲା କଣ, ଶୁକ୍ରରୁ ଜନ୍ମ, ପିତାମାତା ଦ୍ଵାରା ଜନ୍ମ ହେଲେ, ତାପରେ ଶୁକ୍ର, ତାପରେ ଶୁକ୍ର ଜନ୍ମ, ତାପରେ ହେଲା ଦ୍ୱିତୀୟ ଜନ୍ମ ସାବିତ୍ରା, ଏ ଉପବୀତ ଦେଇକି ଗୁରୁ ସଂସ୍କାର କରେ, ତୃତୀୟ ଜନ୍ମ ତାକୁ ପୁଣି ଯଜ୍ଞାଦି କର୍ମ କରିବା ପାଇଁ ଯୋଗ୍ୟ କରେ। ବ୍ରାହ୍ମଣ ତିନିଟା ଜନ୍ମ, ମୁଖ୍ୟତଃ ଦୁଇଟା ଜନ୍ମ ବୋଲି ତାଙ୍କୁ ଦ୍ୱିଜ କୁହାଯାଏ, ଦୁଇଥର ସେ ଜନ୍ମ ହେବେ, ପ୍ରଥମେ ଜନ୍ମ ହେଲେ କୋଉଥିରେ ଶୁକ୍ରରୁ, ତାପରେ ସଂସ୍କାର ଦ୍ଵାରା ତାଙ୍କୁ ଦ୍ୱିଜ କରାଯିବ, ସଂସ୍କାର ଦ୍ୱିଜ ଉଚ୍ଛେଦ, ସଂସ୍କାର ତ ନହେଲେ ହବନି। ଆଉ ସଂସ୍କାର ମାନେ ଆମର କଣ, ବ୍ରାହ୍ମଣ କୁଳର ସଂସ୍କାର ମାନେ କଣ, ତାକୁ ଖାଲି ପଇତାଟା ଦବାର ଅଛି, ତାର ପଇତା ପିନ୍ଧି ତାର ମଧ୍ୟ ଖାଉ ମାଛ ଖାଉ କିଛି ଖାଉ, ବ୍ରାହ୍ମଣ ପଇତା ପକେଇନୁ ଆଉ, କଣ ପଇତାର ମୂଲ୍ୟ, ପଇତାଟା ମାନେ କଣ, ବ୍ରାହ୍ମଣ ମାନେ ଖାଲି ସୂତା କ୍ଷୀର ପକେଇବ ନା କଣ, ବ୍ରାହ୍ମଣ ମାନେ କଣ, ସେଥିରେ ସୂତା ସୂତାଟା ପକେଇଲେ ମାନେ ତାର ହେଇଗଲା, ବ୍ରାହ୍ମଣ ତାର ଗାୟତ୍ରୀ କରିବ, ଏ ସୁଶୀଳ କିଛି ନାହିଁ ନା, କ୍ଷତ୍ରିୟ କ୍ଷତ୍ରିୟ କର୍ମ କରୁଛି ନା, ବୈଶ୍ୟ ବୈଶ୍ୟ କର୍ମ କରୁଛି ନା, ଶୂଦ୍ର ଶୂଦ୍ର କର୍ମ କରୁଛି, କେହି କାହା କର୍ମ କରୁନାହାନ୍ତି କଳିଯୁଗ, କେହି କାହା କର୍ମ କରୁନାହାନ୍ତି, କେହି କାହା ସ୍ଥିତିରେ ନାହାନ୍ତି, ବ୍ରାହ୍ମଣ ବ୍ରାହ୍ମଣ ସ୍ଥିତିରେ ନାହିଁ, କ୍ଷତ୍ର କ୍ଷେତ୍ର ସ୍ଥିତିରେ ନାହିଁ, ବୈଶ୍ୟ ବୈଶ୍ୟ ସ୍ଥିତିରେ ନାହିଁ, ଶୂଦ୍ର ଶୂଦ୍ର ସ୍ଥିତିରେ ନାହିଁ। ସେଥିପାଇଁ ଏଇଟା ଗୋଟେ କଣ କହିବି, ଅସଜଡ଼ା ସମାଜ, ସେଥିରେ ବର୍ଣ୍ଣାଶ୍ରମ ଧର୍ମଟା ନାହିଁ, ସେଥିପାଇଁ ଏତେ ଯେତେ ପ୍ରକାର ସବୁ ଦେଖୁଛୁ ଉତ୍ପାତ ସବୁ ସୃଷ୍ଟି ହେଉଛି, କାହିଁକି ଭଗବାନ ଚତୁର୍ବର୍ଣ୍ଣ ମାୟା ସୃଷ୍ଟ ଗୁଣକର୍ମ ବିଭାଗ, ଭଗବାନ ସବୁ ଗୁଣକର୍ମ ହିସାବରେ କରିଥିଲେ, କେତେ ସୁନ୍ଦର ସିଷ୍ଟମ ଥିଲା ନା, କେହି ଲୋକ କଷ୍ଟ ପାଉନଥିଲେ, ଶୂଦ୍ର ଶୂଦ୍ର କର୍ମ କରୁନଥିଲା, ବ୍ରାହ୍ମଣ ବ୍ରାହ୍ମଣ କର୍ମ କରୁଥିଲା, କ୍ଷତ୍ର କ୍ଷତ୍ର କର୍ମ କରୁଥିଲା, ବୈଶ୍ୟ ବୈଶ୍ୟ କର୍ମ କରୁଥିଲା, ଆଡ଼େ କଳିଯୁଗ ସମ୍ଭବ ହେଇପାରିବ ନାହିଁ। ସେ କେମିତି କଣ କୁହାଯିବ, କେବଳ ବ୍ରାହ୍ମଣ ମାନେ ପୂଜା ପୂଜାପାଠ କରିବେ, ପୂଜାପାଠ କଲେ କଣ, ମନ୍ଦିର ତାଙ୍କୁ ପଇସା ବି ଦେବେନି, ସେ ବ୍ରାହ୍ମଣ ଆଜି କାହିଁ ବୈଶ୍ୟ କର୍ମ ଶୂଦ୍ର କର୍ମ କରୁଛି, ବ୍ରାହ୍ମଣ ପାଇଁ ଶାସ୍ତ୍ର ନିୟମ ରହିଛି, ମନ ମହାରାଜ କହିଛନ୍ତି ବେଦ ପୁରାଣ, ବ୍ରାହ୍ମଣ ଯଦି ବ୍ରାହ୍ମଣ ବୃତ୍ତିରେ ନ ଚାଲି ପାରିଲା ସେ କ୍ଷତ୍ରିୟ ବୃତ୍ତି କରିବ, ବୈଶ୍ୟ ବୃତ୍ତି କରିବ, କିନ୍ତୁ ଶୂଦ୍ର ବୃତ୍ତି କରିପାରିବନି, ଅଣ୍ଡା ଫଣ୍ଡା ବିକିବା ମଦ ବିକିବା ଏସବୁ କାମ କରିପାରିବ, ବୈଶ୍ୟ ବୃତ୍ତି କରିବ, କ୍ଷତ୍ରିୟ ଯଦି କ୍ଷତ୍ରିୟ ବୃତ୍ତିରେ ନ ଚାଲି ପାରିଲା ସେ ବୈଶ୍ୟ ବୃତ୍ତି କରିବେ, ଶୂଦ୍ର ବୃତ୍ତି କରିବନି, ଶୂଦ୍ର କେବଳ ଶୂଦ୍ର ବୃତ୍ତି କରିବ, ସେ ଅନ୍ୟ ପାଖରେ ଚାକର ଘଟିବନି, ଏଟା କଣ ଚଳିବ, ଏଟା କଳିଯୁଗ ଏଟା ତୁମେ ଏ ନିୟମଟା କହିଲେ କିଏ ମାନିବେ ନା, ନା ଏଟା ପ୍ରାକ୍ଟିକାଲ ଏଟା କେବେ ନୁହେଁ, ଏ ସମ୍ଭବ ହେଇପାରିବ କି, ତୁମେ ବର୍ତ୍ତମାନ କହିବ କେବଳ ବ୍ରାହ୍ମଣ ମାନେ ଠାକୁର ପୂଜା କରିବେ, ବ୍ରାହ୍ମଣ ମାନେ ଠାକୁର ପୂଜା କରିବେ, ବ୍ରାହ୍ମଣ ମାନେ ତାଙ୍କର ଟୋଟାଲ ପାଠ ପଢିକି ନାହାନ୍ତି, ଏ କଣ ମନ୍ତ୍ର ପଢିକି ନାହାନ୍ତି, ନା ସେ ପାଠ ପଢିକି ତାଙ୍କର ନା ସେ ଠାକୁର ପୂଜା କରିକି ସିଏ ଚଳିପାରିବେ, ତାଙ୍କ ପିଲା ଛୁଆ ପୋଷିପାରିବେ, ପୋଷିପାରିବେ କୌଣସି ନାହିଁ, ବର୍ତ୍ତମାନ ତ ସେମିତି କିଛି ସିଷ୍ଟମ ନାହିଁ, ବର୍ତ୍ତମାନ ଯେଉଁ ଚାକିରି ହଉ ଯେକୌଣସି ଜାଗାରେ ହଉ ଯାହାର ଗୁଣ ହେଲା ସେ ତାର ପାଇଲା, ସେଥିରେ କିଛି ନାହିଁ, ଯିଏ ତାର କ୍ୱାଲିଫାଏଡ୍ ହେଲା ସେ ତାର ଯେମିତି ଯୋଉ ଯାଉଛନ୍ତି କ'ଣ ଆମର ସୈନିକ ବିଭାଗକୁ, ଆର୍ମି ବିଭାଗକୁ, ନେଭି, ଯୋଉ ସବୁ ଡିପାର୍ଟମେଣ୍ଟ ଯାଉଛି, ସେଟା କୌଣସି କ୍ଷେତ୍ରୀୟ କର୍ମ, ତାକୁ କିଏ କରୁଛି? ଯିଏ ପାଇଲେ ଆସିବ, ଚାରି ବର୍ଣ୍ଣ ଲୋକ ଯାଉଛନ୍ତି, କଳିଯୁଗର ବର୍ଣ୍ଣାଶ୍ରମ ସିଷ୍ଟମ କିଛି ରହିବନି, କରିପାରିବେନି, ବିଗିଡ଼ି ଯାଇଛି ସବୁ। ଆଉ ତାକୁ ତ ଆଉ ସ୍ପିରିଟଟା ନାହିଁ ନା, ସ୍ପିରିଟଟା କାହିଁକି ନାହିଁ କଳିଯୁଗର? ନା କଳି ସବୁ ଭାଙ୍ଗିଦେଲା। କଳି ଆଗେ କଣ ପିତାମାତାଙ୍କ ପାଖରୁ ଏଗୁଡ଼ା ସବୁ ଆସୁଥିଲା, ରାଜକନ୍ୟା ସେ ରାଜକନ୍ୟାଙ୍କୁ ବିବାହ, ରାଜକୁମାରଙ୍କୁ ବାହା, ସମସ୍ତଙ୍କ ସବୁ ଯୋଉ ସ୍ପିରିଟଟା ରହିବ, ଯୋଉ କଣ କୁହାଯାଏ ତାଙ୍କର ଯୋଉ କର୍ମ କରିବାର ଯୋଉ ଦକ୍ଷତା ରହିବ, ସେଟା କେମିତି ରହିବ? ସେଟା ସବୁ ଜନ୍ମରୁ ସଂସ୍କାର ରହିବ, ପିତାମାତାର ସଂସ୍କାର ଉପରେ ହବ ନା ଆଉ? ଆଉ ସେଟା ତ ରହିଲାନି। ଗୋଟେ ବଂଶରେ ଯଦି ଜଣେ ଅର୍ଜୁନ ସେନା ଯୁକ୍ତି କଲେ ନା, ଆଉ ପ୍ରଥମ ଅଧ୍ୟାୟରେ ଆଉ ବର୍ଣ୍ଣ ସଂଗ୍ରହ ସୃଷ୍ଟି ହେଇଯିବେ। ଆଉ ଯଦି ନାରୀମାନେ ବ୍ୟଭିଚାରିଣୀ ହେଇଯିବେ, ସ୍ୱଚ୍ଛତାରୀ ହେଇଯିବେ, ତାହେଲେ ବର୍ଣ୍ଣ ସଂଗ୍ରହ ହେଇଯିବ। ବର୍ଣ୍ଣ ସଂଗ୍ରହ ମାନେ ସେ କ୍ଷତ୍ରିୟ କୁଳ ଜନ୍ମ ହେଇଛନ୍ତି। ଯଦି ନାରୀମାନେ କଦାପି କୌଣସି ଶୂଦ୍ର ସାଙ୍ଗରେ ମିଶିଗଲେ କି ବ୍ରାହ୍ମଣ ସାଙ୍ଗରେ ମିଶିଗଲେ, ସେ କଣ ହେଲା? ଓଲଟା ହେଇଗଲା, ସେଠୁ ଆସିଗଲା, ତାଙ୍କ ସନ୍ତାନ ସେଠି ବର୍ଣ୍ଣ ସଂଗ୍ରହ ପଶିଗଲେ। କଳିଯୁଗରେ ତମେ ସବୁ କ୍ରିଏଟ୍ କରୁଛେ, ବର୍ତ୍ତମାନ ସେମିତି କିଛି ମାନେ ନାହିଁ। ଜାଗୁଦା ପାଇଲେ ରାଜି ହେଲା, ତା ବାହି ପାଇଲା, ବର୍ତ୍ତମାନ ସେଇ ସେଇ ସ୍ପିରିଟ୍ରେ ଚାଲିଛି ନା। ଜାତି ସହିତ କିଛି ମତଲବ ନାହିଁ, ଜାତି ଭିତରେ ବି ମନେକର ଶୂଦ୍ର ଗୋଟେ ଶୂଦ୍ର ବିବାହ ହଉଛି, ବ୍ରାହ୍ମଣ ଗୋଟେ ବ୍ରାହ୍ମଣଙ୍କୁ ବିବାହ ହଉଛି, ଜାତ ଗୋଟେ କାହିଁ ଦେଖାଯାଉଥିଲା? ସେ ବ୍ରାହ୍ମଣ କୂଳରେ ହେଲେ ବି ତାର ଶୂଦ୍ର ଗୁଣ ଅଛି, ତେଣୁ ତାକୁ କାହା ଆଉ ଆଉ ପଡିବ ତାକୁ? ସେଇଭଳିଆ ବ୍ରାହ୍ମଣ ଗୁଣରେ ତମ ଗୁଣ କିଏ ଥିବ? ଶୂଦ୍ରତ୍ୱ ଭାବନା ଥିବ, ସେ ଜାତକ ମିଳାଯାଏ ନା, ଦେବଗୁଣ, ଅସୁର ଗୁଣ, ମାନବ ଗୁଣ ଦେଖିବେ, ତା ଗଣକୁ ପକେଇ ତାକୁ ବିବାହ କରିଦେବେ। ତାହେଲେ ତାଙ୍କ ପିଲା ଗୋଟିଏ ଲାଇନ୍ ରହିଲେ, ସେମାନେ ବ୍ରାହ୍ମଣତ୍ୱ ହେଲେ ବି ତାଙ୍କର ଭାବନାଟା ଗୋଟେ ଯାଏ, ତାଙ୍କ ସ୍ପିରିଟ୍ଟା ରହିଲା। ଆଉ ଯୋଉମାନେ ଭଲ ସେଦିନ ରାଜା ରାଣୀ, ତାଙ୍କର ଯୋଉ ରାଜପ୍ରଥାଟା ଉଚ୍ଛେଦ କାହିଁକି ହେଇଗଲା? ଏଇଥିପାଇଁ ଉଚ୍ଛେଦ ଉଚ୍ଛେଦ ହେଇଗଲା ନା, ସ୍ପିରିଟ୍ଟା ରହିଲାନି, କାର୍ଯ୍ୟକ୍ରମ ଦକ୍ଷତା ରହିଲାନି, ବ୍ରାହ୍ମଣତ୍ୱ, କ୍ଷତ୍ରିୟତ୍ୱ, ବୈଶ୍ୟତ୍ୱ, ଶୂଦ୍ରତ୍ୱ କିଛି ରହିଲାନି। ଯେମିତି କର୍ଣ୍ଣକୁ ଧରିକି ଦେଖିଦେଇକି ଜାଣିଦେଲେ ନା, ଆଉ କିଏ ସରି ପରଶୁରାମ ଯୋଉ ମିଛ କଥା କହିକି, କର୍ଣ୍ଣ ମିଛ କଥା କହିକି ପରଶୁରାମଙ୍କୁ ତୁମକୁ ନଉଥିଲା ନା, ଦ୍ରୋଣାଚାର୍ଯ୍ୟ ତାଙ୍କୁ ମନା କରିଦେଲେ, ତୁ ହଉଛୁ କ୍ଷତ୍ରିୟ ନୁହେଁ, ତୁ ସତ ପୁତ୍ର, ସେ ତ ସତ ପୁତ୍ର ନୁହନ୍ତି, ସେ କାହାର ପୁତ୍ର? କୁନ୍ତିକାର ପୁତ୍ର, କ୍ଷତ୍ରିୟ ସ୍ପିରିଟ୍ ଅଛି। ସେ କହିଲେ ପରଶୁରାମ କହନ୍ତି, କହିଲେ ମୁଁ ଯେମିତି କରିବି ଅର୍ଜୁନ କେମିତି ପରାସ୍ତ କରିବି, କାରଣ ତାଙ୍କର ଟାର୍ଗେଟ କାହାର? ଦ୍ରୋଣାଚାର୍ଯ୍ୟଙ୍କର ଲକ୍ଷ୍ୟ ହଉଛି ଅର୍ଜୁନଙ୍କୁ ଶ୍ରେଷ୍ଠ ଯୋଦ୍ଧା କରିବା, ମୁଁ ଦେଖେଇଦେବି ମୁଁ କେମିତି ଶ୍ରେଷ୍ଠ ଯୋଦ୍ଧା ହେବି। ତାଙ୍କ କ୍ଷତ୍ରିୟ ସ୍ପିରିଟ୍ଟା ଅଛି ନା, ଗଲେ କା ପାଖକୁ? ପରଶୁରାମ ପାଖକୁ। ପରଶୁରାମଙ୍କର କଣ ନିୟମ? ପରଶୁରାମ ଥିଲେ କଣ? ସେ ବ୍ରାହ୍ମଣ ଥିଲେ, କର୍ମ କଣ କରିଥିଲେ? କ୍ଷତ୍ରିୟ କର୍ମ କରିଥିଲେ। ବିଶ୍ୱାମିତ୍ର ଥିଲେ କଣ? କ୍ଷତ୍ରିୟ ଥିଲେ, କ୍ଷତ୍ରିୟ ଥିଲେ, ରାଜର୍ଷି ଥିଲେ, ତାପରେ କଣ ହେଲେ? ବ୍ରାହ୍ମଣ ସେ ହେଲେ। ସେଇଟା ସମସ୍ତେ ଭଲ ଲାଗିପାରିବେ, ଚକ୍ରବ୍ରତ କାଟି ଦେଇଛନ୍ତି ଟିକାରେ, ତୁମର ଯେଉଁ ଗୁଣ ତୁମେ ଗୁଣ ହିସାବରେ ବଞ୍ଚିବାକୁ, ସେଥିପାଇଁ ଅଧିକାରଟାକୁ ଭକ୍ତିରେ ସେ ଗୁଣଟା ଅଧିକାରକୁ ଲଗାଯାଉଛି। ତୁମର ତ ଅଧିକାର ନାହିଁ, ତୁମେ କେବେ ତୁମର ସେ ସ୍ପିରିଟ୍ଟା ନା, ତୁମେ କେବେ କରିପାରିବନି। ତୁମେ ଭାବନି ଯେ ସ୍ଥିତି ପରିବର୍ତ୍ତନ କରିଦେବି, ମୁଁ ବୃନ୍ଦାବନ ପଳେଇଗଲେ ଭଜନ କରିଦେବି, ନାଇଁ ନାଇଁ, ତୁମ ପାଖରେ ସେ ଗୁଣଟା ଅଛି, ତୁମେ ଯୋଉଠି ଯିବ ସେ କାମଟା କରିବ। ସେ କିଛି ଦିନ ଖାଲି ମାଇଣ୍ଡ ଆଡଜଷ୍ଟମେଣ୍ଟ କରି ତୁମେ କିଛି ଦିନ ଅଟକିକି ରହିବ, ତାପରେ ସ୍ୱଭାବ ସ୍ୱଭାବେନ ବୋଲି ଅସା ସ୍ୱଭାବ ଯେମିତିକା ତୁମେ ଜଟି ଦେବ ନା, ସେ ସ୍ୱଭାବ ସ୍ଥାନ ସହିତ କିଛି ମତ ରହୁନି। ଯାହାର ଯୋଉ ସ୍ୱଭାବ ରହିଛି, ଅଳସୁଆକୁ ତୁମେ ନେଇକି ଯେଉଁଠି ଛାଡ଼, ସିଟିରେ ଛାଡ଼, ଗାଁରେ ଛାଡ଼, ଯେଉଁ କାମରେ ଲଗା ସେ ଅଳସୁଆ, ସେ କୋଉଠି ଫାଙ୍କ ମାରିକି ଶୋଇଯିବ ନା କଣ ଭାବିଲେବୁ? ସତନ ମିଛ, ତୁମେ ଅଳସୁଆକୁ ଯେଉଁଠି ତୁମେ ଦିଅ, ଟ୍ରକ୍ ତାକୁ ଟ୍ରକ୍ରେ ହେଲ୍ପର କରି ପଠା ଦେଖିବ, ସେ ଟ୍ରକ୍ ତୁମେ ଶୋଇଯାଇଥିବ, ମାଲଲୋଡ଼ ହଉ, ସେ ଅଳସୁଆ, ତାକୁ ଯୋଉଠି ଛାଡ଼, ଯେତେ ଭିଡ଼ କାମରେ ଛାଡ଼, ସେ ମାନବ କୋଉଠି ହେଲା ଗୋଟେ, ତାର ସ୍ପିରିଟ୍ଟା ଅଛି, ତା ଚେଞ୍ଜ କରିପାରିବନି। କର୍ମ ଯେମିତିକା, ଯେମିତି କର୍ମର ସ୍ୱଭାବ ଗୁଡାକ ରହିଛି ଗୁଣ, ସେଭଳିଆ ଭକ୍ତିରେ ବି ସ୍ୱଭାବ ରହିଛି। ଗୋଟେ ଜୀବର ଯେଉଁ ସ୍ୱଭାବଟା ରହିଛି, ତାର ଯେଉଁ ଅଧିକାର ରହିଛି, ଯୁଆଡେ ଗଲେ ବି ସେ ଅଧିକାର ରହିବ, ଅଧିକାରଟା ତୁମେ ଚେଞ୍ଜ କରିପାରିବନି। ବରଂ ଅଧିକାର ହିସାବରେ ତୁମେ କର୍ମ କରିକି, ଅଧିକାର ହିସାବରେ ତୁମେ ଭକ୍ତି କରିକି, ଆଚାର୍ଯ୍ୟ ଗୁରୁଙ୍କର ଅନୁଗତ୍ୟରେ ତାଙ୍କ କୃପା ପାଇଲା ପରେ ତୁମେ ଆଉ ଗୋଟେ ସ୍ଥିତିକି ଯାଇପାର। ଅଧିକାରୀ ବାରମ୍ବାର ଗୀତାର ଭଗବାନ କହିଛନ୍ତି, ଜୀବ ଗୋସ୍ୱାମୀ ବାରମ୍ବାର ସେ ଜିନିଷ ଉପରେ ଦେଇଛନ୍ତି, ସୁସୁ ଅଧିକାର, ନିଜ ନିଜ ଅଧିକାରର ନିଷ୍ଠା ହେଇକି ରହିବା ଦରକାର। ତୁମେ ଚିନ୍ତା କରନି ଯେ ଏଇଟା ଭଲ କାମ ମୁଁ ଏଟା କରିଦେବି, ଭଗବାନ ସେଥିପାଇଁ ଡାଇରେକ୍ଟ ଗୀତାରେ ମନା କରିଦେଲେ ଅର୍ଜୁନଙ୍କୁ, ସୁଧାନ ନିଧନମ ସେ ପର ଧର୍ମ ଭାବ, ନିଜ ନିଜ କଣ ଆରମ୍ଭଟା କଣ, ଶ୍ରେୟାନ ସୁଧର୍ମ ବିଗୁଣ ପର ଧର୍ମାନ ସୁନିଶ୍ଚିତ, ନିଜ ଧର୍ମ ବିଗୁଣ ହେଲେ ବି ଦୋଷ ଥିଲେ ବି କରିବା ଦରକାର, ପରଧର୍ମ କେବେ ଅନୁକରଣ କରିବନି। ତୁମେ ଏଟା ଅନୁକରଣ କରିକି ପାରିବ ନାହିଁ। ବିଶ୍ୱାମିତ୍ର ଯାହା କରିଛନ୍ତି, ପରଶୁରାମ ଯାହା ଚକ୍ରବର୍ତ୍ତୀ ଲେଖିଛନ୍ତି ତାଙ୍କ ଟିକାରେ, ସେଟା କିଏ କରିପାରିବେ? କୋଉ ମଣିଷ କରିପାରିବେ? ସେ କ୍ଷତ୍ରିୟ ହେଇକି ବ୍ରାହ୍ମଣ ହେଇଗଲେ, କି ବ୍ରାହ୍ମଣ ହେଇକି କ୍ଷତ୍ରିୟ କର୍ମ କଲେ, ବ୍ରାହ୍ମଣ କ୍ଷତ୍ରିୟ କର୍ମ କଣ କରାଯିବ? ଆଇ ଏଫଣ୍ଡ ରହିଗଲା ସଂସ୍କାର ଉପରେ, ଏ ସଂସ୍କାର ବଡ କଥା ନା ଆଉ, ଏ ରୁଚି କମ୍ପାନୀଙ୍କର ଥିଲେ ନା, ରୁଚି କମ୍ପାନୀ ନବସ୍କନ୍ଦର ଅଛି ନା, ପରଶୁରାମ କେମିତି ଆଇଲି କି? ରୁଚି କମ୍ପାନୀଙ୍କର ପତ୍ନୀ ତାଙ୍କ ଶାଶୁ ଶାଶୁର ବି ପୁଅ ନଥିଲା ନା କଣ, ଶାଶୁର ବି ପୁଅ ନଥିଲା, ଯାହାକୁ ବିବାହ ହେଇଥିଲେ ରୁଚି କମ୍ପାନୀ ତାଙ୍କର ବି, ତେଣୁ ଶାଶୁକୁ ଶିଖେଇ ଦେଲେ ଝିଅକୁ, ମା ତୁ ଟିକେ ତୋ ସ୍ୱାମୀଙ୍କ ସହିତ ଭାରି ଭାରି ପ୍ରଭାବଶାଳୀ ଲୋକ, ଆଉ ସିଏ ଟିକେ ଚୋର ତିଆରି କରନ୍ତୁ। ଆଗରୁ ସବୁ ଏମିତି ନା, ଆଗରୁ କଣ ଦେହ ସଙ୍ଗ ତାଙ୍କର ଥିଲା ନା କଣ, ଏତେ ପ୍ରଭାବଶାଳୀ ସେମାନେ ଥିଲେ, ଚୋର ପ୍ରସ୍ତୁତ କରିଦେ ତାକୁ ପିଲାମାନେ ଗୋଟେ ଗର୍ଭବତୀ ଜଣେ ହେଇଯିବ। ମନ୍ତ୍ର ଶକ୍ତି ଗୋଟେ ଅଦ୍ଭୁତ ଥିଲା ନା, ଭକ୍ତି ଶକ୍ତି କଣ କହିବ, ବେଦ ଶକ୍ତି ଯାହା ଥିଲା ତାକୁ ମଣିଷ ଦେଖିଲେ ପାଗଳ ହେଇଯାଉଥିଲା। ସେ କିଛି ବର୍ତ୍ତମାନ କଳିଯୁଗରେ କିଛି ନାହିଁ, କଳିଯୁଗରେ ଖାଲି କଥା ଅଛି, ଲୋକ କହି ଶିଖିଛନ୍ତି କଥା, ଆଉ କିଛି କରିବା କାମ କଳିଯୁଗରେ ଲୋକ କରିପାରିବେନି। ଆଗରୁ ସବୁ ମନ୍ତ୍ର ଶକ୍ତି, ଏ ଗୁଣିଆ ଗୁଡା ଥିଲା, ଆଉ କାହିଁକି ଭାବିଲେ ଗୁଣିଆ, ହଁ ଗୁଣିଆ ଦେଖିଛ ନା, ଗୁଣିଆ ତୁ ଆମେ ମୁଁ ଛୋଟବେଳେ ଦେଖିଛି ସେ ଗୁଣିଆ, ସେ ଏମିତି ଗୁଣିଆ ଅଛନ୍ତି, ସେ ପକେଇବେ ଧସ 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 ହେଇ ତମ ଘରେ ଦିନ ରାତି ପଡୁଥିବ, ଢେଲା ପଡିବ, ଟେକା ପଡିବ, ବର୍ତ୍ତମାନ ତୁ କୋଉ ଗୋଟେ ଗୁଣିଆ ଖୋଜିକି ପାଇବନି, କାହିଁ ସାଧନ କିଏ କରୁଛି, ବର୍ତ୍ତମାନ ସବୁ ହେବି କାମ କିଛି ଦେଖିବାକୁ ପାଇବନି। କୌଣସି ରାସ୍ତାରେ ନା କର୍ମରେ ନା ଜ୍ଞାନରେ ନା ଯୋଗରେ ନା ଭକ୍ତିରେ ସାଧନ କରିବା କାହାର ଶକ୍ତି ନାହିଁ, ସବୁ ତ ଚଞ୍ଚଳ ମନ, ତାପରେ ସବୁ ବଦଳିଗଲା ସଂସ୍କାର, ସେ ସ୍ପିରିଟ କାଏ ସଂସ୍କାର ପିତାମାତାଙ୍କ ତୁ ରହିଲାଣି, ସବୁ ବଦଳିଗଲା ସେ କିଛି ନାହିଁ। ସବୁ ଆମେ ଛୁଆବେଳେ ସବୁ ଶୁଣିଛୁ, ସେ ସେ ଯୋଉ ଆସିନେ ଗଛ ଚଲେଇ ଦେବେ, ସେ ଗୁଣିଆ ଗଛକୁ ଚଲେଇ ଦେବେ ଦେଖିବା ପାଇଁ, ସେ ବଡ ବଡ ଗୁଣିଆ ସବୁ ବଡ ବଡ କାମ କରନ୍ତି, ଇଏ କରନ୍ତି ସିଏ କରନ୍ତି, କାହିଁ ବର୍ତ୍ତମାନ କିଛି ତୁମେ ପାଇବନି କଳିଯୁଗରେ, କେବଳ ଏଇ ଯୋଉ ଖାଲି ବଚନ ପାଇବ, ଆଉ ଏଇ ଯୋଉ କଣ ଯାହା କୁହନ୍ତି ସବୁ କର୍ମ ଗୁଡା, ଖାଲି ଏକ୍ସପର୍ଟ କର୍ମ ଗୁଡା, ଯୋଉ ଦକ୍ଷ କର୍ମ, ଏଇ ଯୋଉ ଯାନ୍ତ୍ରିକ କର୍ମ ଗୁଡା ସବୁ, କମ୍ପ୍ୟୁଟର ମୋବାଇଲ ଏହା ସେୟା ଆଡଭର୍ଟାଇଜମେଣ୍ଟ ଏଗୁଡା ଯାହା ପାଇବ, ସାଧନ କରିବା ଲୋକ ପାଇବନି, ଗୋଟେ ଭଲ ଚାଷୀ ପାଇବନି। ଆଉ ଭଲ ଚାଷୀ ଆଗରୁ, ଚାଷୀ ଆଗରୁ କେତେ ଖଟୁଥିଲେ, କେଉଁଠି ଖଟିବା ଲୋକ ତୁମେ ପାଇବନି, ସବୁ ସହଜିଆ ଗୋଟେ ଚାଷୀ କତିରୁ ଆରମ୍ଭ କରି ପୁରା ଭକ୍ତ ପନ୍ ତୁମେ ଦେଖି ଦିଆଯାଉ, ସବୁ ସମସ୍ତଙ୍କ ଲାଇଫ ଷ୍ଟାଇଲ ଇଜି ହେଇଗଲା, କାହିଁକି ସଂସ୍କାର କାହାକୁ ତ କିଛି ଦୋଷ ଦେବେନି, କଳିଯୁଗଟା କଳିର କାମ ସବୁ ବଦଳେଇ ଦେଲା, କେହି ହାର୍ଡ ଲେବର କରିପାରିବେନି, କେହି ଅଷ୍ଟ୍ରିଅର ଲାଇଫ ମେଣ୍ଟେନ କରିପାରିବେନି, କେହି ଗୋଟେ ତପ କରିପାରିବେନି, ତପଶକ୍ତି କାହାର ନାହିଁ, ଧୈର୍ଯ୍ୟ ଶକ୍ତି କାହାର ନାହିଁ, ସହିଷ୍ଣୁତା କାହାର ନାହିଁ, ସବୁ କମିଗଲା, ସବୁ ତ କଳିଯୁଗରେ କମି ଗାଁ ଯାଉଛି। ଆଉ ମତ୍ସ୍ୟ ବୃଷ୍ଟି ହୁଏ ଭାବିଲେ ଆଉ ଜାଣିଛ ନା ନାହିଁ, ବର୍ଷା ହବ ସେ ବର୍ଷାରେ ମାଛ ସବୁ ତିଆରି ହେବେ, ହଁ ହଁ କାହିଁ ରାସ୍ତାଘାଟ ସବୁ କେତେ ପ୍ରକାର ଲୋକ ଆମେ ଦେଖୁଛୁ ବର୍ଷାରେ ସବୁ ମାଛ ଉଠିକି ସବୁ ବୁଲନ୍ତି ରାସ୍ତାରେ, ତ ଯେହେତୁ ମାଛ ସବୁ ବୁଲୁଥିବେ, ବର୍ତ୍ତମାନ କିଛି ନାହିଁ, ସବୁ କୁଆଡେ ଚାଲିଗଲାଣି କଳିଯୁଗରେ, ସବ କୁଆଡେ ଜୀବ ଜନ୍ତୁ ଭଲ ମନ୍ଦ ପକ୍ଷୀ କେତେ ପ୍ରକାର ପକ୍ଷୀ ଥିଲେ, ଏବେ କେବଳ କୁଆ ଦେଖା ହେବେ, ଭାଗବତ ଲେଖାଇଛନ୍ତି ଆଉ ଏ ମହାଭାରତରେ, ଆଉ କଳିଯୁଗରେ ଆଉ କିଛି ଦେଖିବାକୁ ପାଇବନି, କେବଳ କୁଆକୁ ଦେଖିବାକୁ ପାଇବ, ପକ୍ଷୀ ଗୁଡା କେବଳ ବାୟସ ଗୁଡାକ ଦେଖିବ, କାହିଁକି ସବୁ ଆମେ ସବୁ ବୁଝିବେ, ହାଡ଼େ ଶୂଦ୍ରଟା ଚଣ୍ଡାଳଟା ପକ୍ଷୀ ଭିତରେ, ସିଏ ପକ୍ଷୀ ନାମ ବାୟସ, ପକ୍ଷୀ ଭିତରେ ଚଣ୍ଡାଳ, ସିଏ ଆଉ କୁକୁର ଦେଖିବ, ପକ୍ଷୀ ନାମ ସୁନ, ଏ ପଶୁ ନାମ ସୁନ, କୁକୁର, କୁକୁର ହଉଛି ଚଣ୍ଡାଳ, ପଶୁ ଭିତରେ ଚଣ୍ଡାଳ ହଉଛି କୁକୁର, ପକ୍ଷୀ ଭିତରେ ଚଣ୍ଡାଳ ହଉଛି କାକ, ଏମାନଙ୍କ ସଂଖ୍ୟା କେବଳ ବଢିବ, ହେନେ ଘରେ ଘରେ କୁକୁର ଦେଖିବ, ଆଉ କୁଆ ତାଙ୍କର ବୁଲୁଛନ୍ତି ତାର ଆମିଷ ଖାଇବା ନାହିଁ, ଆଉ କଣ ଆଉ ପକ୍ଷୀ ସବୁ ଅଛନ୍ତି କି, ଆଉ ହଳଦୀ ବସନ୍ତ ସେଇ ଯୋଉଦିନ ହଳଦୀ ବସନ୍ତ କହନ୍ତୁ, ସେଦିନ ଦେଖିଲୁ ଗୋଟେ ଏଠିକି ଆସିଥିଲା, କେମିତି ଗୋଟେ କେମିତି ବୁଲି ଚାଲି ଆସିଥିଲା, ସେ ଯୋଉଦିନ କହୁଥିଲା ହଳଦୀ ବସନ୍ତ ନା ଦେଖିଲା ଗୋଟେ ଆସି ବୁଲିଥାଏ, କେତେ ହଳଦୀ ବସନ୍ତ କେତେ ସୁନ୍ଦର ସବୁ ଲାଗନ୍ତି, ଘଡ଼ଚଟିଆ ପକ୍ଷୀ ସବୁ ଟିକି ଟିକି ପକ୍ଷୀ ସବୁ ସବୁ ଚାଲି ଆସୁଛି, ସାର୍ଗୁଣା ସେ ତ ନାହିଁ, ସବୁ ବୁଡ଼ିଯିବେ, ସେନେ ପଶୁପକ୍ଷୀ କୂଳ ଗଲା, ଏଣେ ମଣିଷ କୂଳରେ ଯୋଉ ସାଧାରଣ ଭଜନ ଭଲ ମନ୍ଦ ଏସବୁ ତପସ୍ୟା ତ୍ୟାଗ ବ୍ରତ ଏସବୁ ଚାଲିଗଲା, ଲୋକ କିଛି କରିପାରିବେନି, ମହାଭାରତ ସେଟା ଲେଖା ହେଇଛନ୍ତି, ଆଉ କିଛି କରିପାରିବେନି, ହଁ ସେ ରୁଚି କମୁନିଙ୍କ କଥା, ଆଉ ସେ ସବୁ କାହିଁ, ଆଉ ତାଙ୍କର ତ ଏଇ ଯୋଉ ଏମିତି ଇଚ୍ଛା କରୁଥିବା ଋଷି ମୁନିମାନେ, ତାଙ୍କର ତୋର ସନ୍ତାନ ଦରକାର, ସ୍ତ୍ରୀ କହୁଥିଲେ ସନ୍ତାନ ଦରକାର, ଠିକ ଅଛି ଦେ ମୁଁ ଚୋର କରୁଛି ତୁ ଖାଇଦେ, ଆଉ ସେ ଦୁଇଟା ବହୁ ଶିଖେଇ ଦେଲା, ମା ଶିଖେଇ ଦେଲା ଝିଅକୁ, ତୁ କହ ତୋ ସ୍ୱାମୀ ତ ବହୁତ ଶକ୍ତିମାନ, ସେ ଚୋର କରନ୍ତୁ ମୁଁ ଯେମିତି ଗୋଟେ ପୁଅ ପାଇବି, ତୋର ତେଣୁ ସେ ଦୁଇଟା ଚୋର କଲେ, ଚୋର କରିକି ସ୍ନାନ କରିବାକୁ ଗଲେ, ଆଉ ସ୍ତ୍ରୀ ଲୋକ ତ ସେ ଆସିଥିଲେ, ତାନେ ଚୋର ସେ ମନ୍ତ୍ର କରିଛନ୍ତି, ଚୋର ମାନେ ମନ୍ତ୍ର ଦେଇଛନ୍ତି, ୟାର ପୁଅ କାହିଁ ସେ ସ୍ୱଭାବ ଜାଣିଛନ୍ତି, ୟାର ଏଇ ସ୍ୱଭାବ ତାର ସେ ସ୍ୱଭାବ, ତାକୁ ଏଇ ପୁଅ ହବା ଦରକାର, ଆକୁ ଏଇ ପୁଅ ହବା ଦରକାର, ମା ଝିଅ ଦେଖୁନା ମା କଣ କହିଲା, ମା କଣ ଭାବିଲା, ସ୍ତ୍ରୀ ମାନେ ତା ସ୍ତ୍ରୀ ମାନେ ରୁଚିକ ମାନେ ତାଙ୍କ ସ୍ତ୍ରୀଙ୍କ ପାଇଁ ନିଶ୍ଚିତ ଭଲ ଚୋରଟା କରିଥିବେ, ସେଥିରେ ତାଙ୍କୁ ଭଲ ସୁନ୍ଦର, ସେଇଟାକୁ ମୁଁ ଖାଇଦେବି, ସେଇଟା ସେ ଖାଇଦେଲେ ଆଉ ଓଲଟା ହେଇଗଲା, ଇଏ ଆସି ଦେଖିଲେ ଦେଖିଲେ ସର୍ବନାଶ ହେଇଗଲା, ସର୍ବନାଶ ଆରେ ତୁମେ କଣ କଲ ଏଟା, ଓଲଟା ଓଲଟା କରିଦେଲ, ମୁଁ ତାର ମନ୍ତ୍ର ହିସାବରେ ମୁଁ ତାକୁ ଜାଣିଛି ସ୍ୱଭାବ ହିସାବରେ ମୁଁ ତାକୁ କରିଥିଲି, ତୁମେ ଏଟା ଓଲଟା ଚୋର ଖାଇଦେଲ, ତୁମର ପୁତ୍ର ବ୍ରାହ୍ମଣ ହେଲେ ବହୁତ ଦଣ୍ଡ ଧରା ହେବେ, ଦଣ୍ଡଧର ପୁତ୍ର ହେବେ, ଜନ୍ମ ହେଇଥିଲେ ବ୍ରାହ୍ମଣ, ବ୍ରାହ୍ମଣ କୁଳ ଜନ୍ମ ହେଇଥିଲେ, କିନ୍ତୁ କର୍ମ ହେଲା କ୍ଷତ୍ରିୟ, ସଂସ୍କାର ଉପରେ ନିର୍ଭର କରିଗଲା, ସଂସ୍କାର ଉପରେ ନିର୍ଭର କରିଗଲା, ତୋର କେବଳ ସେଇ ପରଶୁରାମ ଯେମିତି ବ୍ରାହ୍ମଣ ହେଇକି କ୍ଷତ୍ରିୟ କର୍ମ କରିପାରୁଥିଲେ, ବିଶ୍ୱାମିତ୍ର ଥିଲେ କ୍ଷତ୍ରିୟ କିନ୍ତୁ କର୍ମ କଲେ ବ୍ରାହ୍ମଣ, ବ୍ରାହ୍ମଣ ହେଇଗଲେ ପରେ ତପ କରି ବ୍ରାହ୍ମଣତ୍ୱ ପ୍ରାପ୍ତ ହେଇଗଲେ, ଶିଶୁ ରେୟାର କେସ୍, ଗୋଟେ ସାଧାରଣ ଜୀବଟା କରିପାରିବେନି, ଏଟା ସମସ୍ତଙ୍କ ପାଇଁ ଏଟା ହେଇପାରିବ ସମ୍ଭବ ନୁହେଁ, ମନା କରୁଛନ୍ତି ଚକ୍ରପା, ଏସବୁ କେବଳ ଗୋଟେ ଗୋଟେ ଉଦାହରଣ ପୁରାଣ ତୁମେ ପାଇବ, ଗୁଣର ପ୍ରତିକ୍ରିୟାଟାକୁ ଚେଞ୍ଜ କରିବା ସହଜ ନାହିଁ, ସେଥିପାଇଁ ଗୁଣଟା ଶୋଧନ ହୁଏ, ତୁମର ଯେଉଁ ଗୁଣ ଅଛି ସେଇ ଗୁଣରେ ଭଗବାନଙ୍କର କର୍ମ କର, ଯେମିତି ଅର୍ଜୁନ ଭଗବାନ କଲେ, ତୁମର ଯେଉଁ ଗୁଣ ଅଛି ସେ ଗୁଣ ଅନୁସାରେ ତୁମେ କର୍ମ କର, ମୋ ପାଇଁ ଯୁଦ୍ଧ କର, ସେଟା ମୋ ସେବାରେ ଲଗେଇଲା ପରେ ମୋର କୃପା ଦ୍ୱାରା ତୁମେ ଉନ୍ନତ ସ୍ଥିତିକୁ ଯିବ। ବ୍ରାହ୍ମଣ ମାନେ ଆଜି କାହିଁକି ନିଜକୁ ଦିକ୍ ବୋଲି କହୁଛନ୍ତି, ବ୍ରାହ୍ମଣ ତ ତାଙ୍କର ଥିଲେ ବି ଭକ୍ତିର ଯେଉଁ ମହିମାଟାକୁ ଦର୍ଶନ କଲେ କାହାର, ସ୍ତ୍ରୀମାନଙ୍କ ପାଖରୁ ଅଲୌକିକ, ଏଠି ଦିକ୍ ଜନ୍ମ ତିନିଟା ଜନ୍ମ ରହିଲା, ଶୁକ୍ର ସାବିତ୍ର ଦକ୍ଷମ ଆଉ ଦିକ୍ ବ୍ରତମ, ବହୁତ ବ୍ରତ ବି କରିଛନ୍ତି, ବହୁତ ବ୍ରତ କରିଛନ୍ତି ବ୍ରାହ୍ମଣ ମାନେ, କହିଲେ ଏତେ ବ୍ରତ କରିବା ଆମର କଣ ଲାଭ, ଆମେ ତ ଆମର ଅଧକ୍ଷ ଜଙ୍କ ପ୍ରତି ଭକ୍ତି ହେଲାନି, କିନ୍ତୁ ଆମ ସ୍ତ୍ରୀମାନେ ଭକ୍ତି ହେଇଗଲା, ବହୁ ଜ୍ଞାତା ଆମେ ବହୁତ ବି ଜାଣିଛୁ, ପାଣ୍ଡିତ୍ୟ ସହିତ ସବୁ ଗୋଟେ ବହୁତ ଲୋକ ଜାଣିଛି, ଜାଣିବା ସହିତ କଣ ମତଲବ ଅଛି, ଜ୍ଞାନ ଯାହାର ଜ୍ଞାନ ଥାଏ ସେ ଜ୍ଞାନଟାକୁ ସବୁବେଳେ ପରିପ୍ରକାଶ କରିକି ଗୋଟେ ଆତ୍ମସମ୍ମାନ ପାଇଁ ସବୁବେଳେ ପାଗଳ ହୁଏ, ଏଇଟା ହେଉଛି ଜ୍ଞାନର କାର୍ଯ୍ୟ, ଜ୍ଞାନଟାକୁ ତୁମ ପାଖରେ ଯଦି ତୁମ ପାଖରେ ଯେଉଁ ଜିନିଷଟା ଅଛି, ଯେମିତି ଯାହା ଭିତରେ ଅଛି, ତା କଣ ଭିତରେ ଜିନିଷଟା କଣ କରାଯାଏ, ଯେତେବେଳେ ଭିତରେ ଯାଉଛି ତୁମେ ଖାଇଦେଲ, ଖାଇଦେଲା ପରେ ସେଟା କଣ ହଉଛି, ହଜମ ହେଇକି ସେ ମଳ ହେଇକି ବାହାରିବ, ସବୁବେଳେ ଯାହା ଭିତରେ ଅଛି ସବୁ ବାହାରିବ, ଯୋଉ ଜ୍ଞାନ ପ୍ରକୃତ ଯୋଉ ଭିତରେ ଯୋଉ ଜ୍ଞାନ ରହିଛି ସେ ଜ୍ଞାନଟା ବାହାରେ ନା, ଭଗବାନଙ୍କ ପ୍ରଦତ୍ତ ଯୋଉ ଦିବ୍ୟ ଜ୍ଞାନ ସେ ତୁମକୁ କଣ କରେ, ତୁମର ଶରୀରଟାକୁ ପୁଷ୍ଟ କରିବ, ତୁମର ସର୍ବପୃଷ୍ଟ ମାନେ ତୁମର ଜୀବନଟାକୁ, ତୁମର ବାସ୍ତବିକ ଜୀବନକୁ ସେ ପରିବର୍ତ୍ତନ କରିବ, ଜ୍ଞାନଟା ଏମିତି ହେଇନି ଯେ କେବଳ ଆମ ଅନ୍ୟମାନଙ୍କୁ କେବଳ ଉପଦେଶ ଦେବା, ଏଥିପାଇଁ ନୁହେଁ, ଜ୍ଞାନକୁ ଅନ୍ୟମାନଙ୍କ ପାଇଁ ଉପଦେଶ କେତେବେଳେ ଦିଆଯାଏ, ଅନ୍ୟମାନଙ୍କୁ କେତେବେଳେ ଉପଦେଶ ଜଣେ ଦିଅନ୍ତି, ଉପଦେଶଟା କେତେବେଳେ, ଯେଉଁ ଟିଚର ସେ ଉପଦେଶ ଦଉଛି ତା ମାନେ କଣ, କାହିଁକି ଉପଦେଶ ଦଉଛି, ସେ ଷ୍ଟୁଡେଣ୍ଟ ନୁହେଁ, ବର୍ତ୍ତମାନ ସେ ଷ୍ଟୁଡେଣ୍ଟ ନୁହେଁ, ସେ ହଉଛି ଟିଚର, ସେଥିପାଇଁ ସେ ଉପଦେଶ ଦଉଛି, ଗୋଟେ ପିଲା ଅଷ୍ଟମ ଶ୍ରେଣୀରେ ପଢୁଛି, ଅଷ୍ଟମ ଶ୍ରେଣୀରେ ପଢୁଛି ସେ ଅଷ୍ଟମ ଶ୍ରେଣୀ ଛୁଆଙ୍କୁ ପାଠ ପଢାଇବ, ଆଉ ଟିଚର ସେ ଅଷ୍ଟମ ଶ୍ରେଣୀ ଛୁଆଙ୍କୁ ପାଠ ପଢାଇବ, କଣ ପାର୍ଥକ୍ୟ କୁହ, କଣ ଭାବିଲେ ତାର ଏକ୍ସପିରିଏନ୍ସ କଣ, ସେ ଯୋଉ ମ୍ୟାଥମେଟିକ୍ସଟା ସେ ଶହେରୁ ଶହେ ରଖିଦବ, ସେ ଯୋଉଟା ପଢିଛି ସେ ବୁଝି ପାଠ ପଢାଇବ, ସେ ଅଷ୍ଟମ ଶ୍ରେଣୀ ପାଠ ପଢିଛି ସେ ଅଷ୍ଟମ ଶ୍ରେଣୀ ଛୁଆଙ୍କୁ ପାଠ ପଢାଇବ, ଟିଚର ଅଷ୍ଟମ ଶ୍ରେଣୀ ଛୁଆଙ୍କୁ ପାଠ ପଢାଇବ, ସେ ଟ୍ରେନିଂ ନେଇଛି, ୟାର ଫାଉଣ୍ଡେସନ କ୍ଲିୟର ନା, ଇଏ ଯେତିକି ପଢିଛି ସେତିକି ପଢେଇ ପାରିବ, ଯାହା ପଢିଛି ତାହା ପଢେଇ ପାରିବ, ଆଉ ବୁଲେ କି ପଛକୁ ପଚାରିଲେ କହିପାରିବେନି, ଆଗକୁ ପଚାରିଲେ କହିପାରିବେ, କାହିଁକି ସେ ପଢେଇଲେ ବି ବର୍ତ୍ତମାନ ସେ ଅଷ୍ଟମ ଶ୍ରେଣୀ ପଢିକି ଅଷ୍ଟମ ଶ୍ରେଣୀ ଛୁଆକୁ ପଢେଇଲେ ବି ସେ ହଉଛି ଷ୍ଟୁଡେଣ୍ଟ, ସେ ଟିଚର ନୁହେଁ, ସେ ଟିଚର ନୁହେଁ, ତାକୁ ଟିଚର ହେବାକୁ ପଡିବ, କାହିଁକି ଟିଚର ହେଲେ କଣ, ମାଷ୍ଟର କଣ, ଯିଏ ମାଷ୍ଟର ସେ କଣ, ଯିଏ ଅଷ୍ଟମ ଶ୍ରେଣୀ ଛୁଆକୁ ପଢଉଛି ସେ ଦଶମ ଶ୍ରେଣୀ ପାଠଟା, ଅଷ୍ଟମ ଶ୍ରେଣୀ ଛୁଆକୁ ପଢଉଛି ଦଶମ ଶ୍ରେଣୀ ପାଠ ଜାଣିଛି, କିନ୍ତୁ ଯିଏ ଅଷ୍ଟମ ଶ୍ରେଣୀ ଛୁଆକୁ ଅଷ୍ଟମ ଶ୍ରେଣୀ ପଢିକି ଅଷ୍ଟମ ଶ୍ରେଣୀ ଛୁଆକୁ ପଢଉଛି ଦଶମ ଶ୍ରେଣୀ ପାଠ ଜାଣିଛି କି, ନବମ ଶ୍ରେଣୀ ପାଠ ଜାଣିଛି କି, ସପ୍ତମ ଶ୍ରେଣୀ ପାଠ ଭୁଲିଯିବନି, ସତନା ମିଛ, ଦ୍ୱିତୀୟ ଶ୍ରେଣୀ ପଢିଲା ବେଳେ ପ୍ରଥମ ଶ୍ରେଣୀ ପାଠ ଆମ ମନରେ ନଥିବ, ତୃତୀୟ ଶ୍ରେଣୀ ପଢିଲା ବେଳକୁ ଦ୍ୱିତୀୟ ଶ୍ରେଣୀ ପାଠ ପଢିଲା ବେଳକୁ ଷ୍ଟୁଡେଣ୍ଟ, ଆଉ କହିଦେଇଗଲେ କଣ ହବ, ତୁମେ କହିଦେଇକି ଚାଲିଲିବ, ତାର କହିଦେଇଗଲା ପରେ ପାଠ ପଛ ପାଠ ଦେଖିଲେ ଭୁଲି ସାରିବନି, ସେ ହବନି, କାରଣ ଷ୍ଟୁଡେଣ୍ଟ ତ ଟିଚର ନୁହ, ଟିଚର କଣ, ସେ ପ୍ରଥମ ପାଠଟା ଜାଣିଛନ୍ତି ଦଶମ ପାଠଟା ଜାଣିଛନ୍ତି, ସେ ପଢଉଛନ୍ତି ତୁମକୁ, ଅଷ୍ଟମ ଶ୍ରେଣୀ ପାଠ, ଏତିକି ଡିଫରେନ୍ସ। ଆମେ ଯେତିକି ଜାଣିଛେ ସେଇଟା କେବେ ଭାବିବାକୁ ମୁଁ ଜାଣିଦେଲି ବା ବହୁତ ଭଲ କହିପାରୁଛି ବା ଭଲ କିଛି ପ୍ରଚାର କରିପାରୁଛି, ଠିକ ଅଛି ତୁମେ ଯାହା ଜାଣିଛ ଜାଣିଛ, କିନ୍ତୁ ଭବିଷ୍ୟତରେ ତୁମେ ଜାଣିନ, ଭକ୍ତିର ସବୁ ସ୍ଥିତିରେ ତୁମେ ଜାଣିନ, ସେ ସବୁ ସ୍ଥିତିରେ ଆମେ ଜାଣିନେ କେବେ ବି ଆମେ ସେଥିପାଇଁ ବହୁତ ଗର୍ବ କରିବା ଉଚିତ ନାହିଁ। ସେ କଥା କହିଲେ ବହୁଜ୍ଞତା, ବହୁତ ଜାଣିବାର କଣ ଲାଭ, ବହୁତ ଆମେ ଜାଣିଛେ କିନ୍ତୁ ଏଠି ସେ କହିଲେ କିନ୍ତୁ ଅଲୌକିକ ଭକ୍ତିକୁ ଦର୍ଶନ କରିକି ନିଜକୁ ଦେଖି ବୁଲିବ ନା କହିଲେ। ଆମେ ବହୁତ କିଛି ଜାଣିଛେ ବହୁତ କିଛି କରିଛେ କିନ୍ତୁ ମତି କେଉଁଠି ରହୁଛି, ସେଟା ହଉଛି ମତିଟା କଣ, ସ୍ଥିତିଟା କଣ ନିଜକୁ ଜଣା। ସମାଜ ସହିତ କିଛି ମତଲବ ନାହିଁ, ସମାଜ ଲୋକ ସବୁବେଳେ ସାଧୁକୁ ଠକିଛନ୍ତି। ସମାଜ ଲୋକ ଦୁଇ ପ୍ରକାର, ସମାଜ ଲୋକ ସାଧୁକୁ ଦୁଇ ପ୍ରକାର ଠକି ଦିଅନ୍ତି, କେମିତି ହଁ, ସମାଜ ଲୋକ ସାଧୁକୁ ଦୁଇ ପ୍ରକାର ଠକନ୍ତି କେମିତି କା, ଗୋଟେ ସାଧୁ କତିରୁ ଟଙ୍କା ପଇସା ନେଇଯିବେ ବା ସାଧୁକୁ ଦୁଃଖ କହିକି ତାଙ୍କ କତିରୁ କିଛି ସାହାଯ୍ୟ ନେଇଯିବେ ଆଉ ଫେରେଇବେ ନାହିଁ। ଇଏ ଲୋକ କମ ଏ ସେମିତି ଆସନ୍ତିନି, ଦେଖିଲେ ବାବା ଇଏ ସରଳ ବାବା ଆଜି ତାଙ୍କୁ ଆସି ଟଙ୍କା ପଇସା ଧରିକି ଠକେଇ ପଳେଇଲେ, ତାଙ୍କୁ ଟେକା ଟେକି କରି ତାଙ୍କୁ ପଳେଇଲେ। ଏଇ ପ୍ରକାର ଲୋକ କମ, କିନ୍ତୁ ବେଶୀ ଲୋକଙ୍କ ସଂଖ୍ୟା ସାଧୁକୁ ଠକେଇ ଦିଅନ୍ତି, କେଉଁମାନେ ବହୁ ଅଧିକାଂଶ ଲୋକ ସାଧୁକୁ ଠକେଇ ଦିଅନ୍ତି, ପ୍ରତାରଣା କରିଦିଅନ୍ତି ମିଥ୍ୟା ପ୍ରଶଂସା ଦେଇକି। ସାଧୁ ତାଙ୍କ କଥାରେ ଭାସିଗଲା ତା ଜୀବନଟା ବରବାଦ ହେଇଗଲା। ସାଧୁକୁ ଲୋକମାନେ ଏଭଳି ଭାବରେ ପ୍ରତାରଣା କରନ୍ତି, ସେ ତା ସ୍ଥିତିଟାକୁ ଭଲ ଭାବରେ ଜାଣେ ମୁଁ କଣ, କିନ୍ତୁ ଲୋକମାନେ ଯୋଉ ମିଥ୍ୟା ପ୍ରଚାର ଯୋଉ କରନ୍ତି, ଲୋକମାନେ ତାକୁ ଯୋଉ ମିଥ୍ୟା ସମ୍ମାନ ଦିଅନ୍ତି, ସେଇଟା ତା ଜୀବନର ହାନିକାରକ ହେଇଯାଏ। ଲୋକମାନେ ସବୁ ବହୁତ କହିବେ ତୁମେ କଳ୍ପ ଟିକେ ଜାଣ, ସେ ଲୋକ ବହୁତ କଥା କହିବ, ଆସିବା ଏମିତି ଆସିବା ସେମିତି କାହିଁକି, ତାଙ୍କ ଦୃଷ୍ଟିରେ ତୁମେ ମହାନ, କିନ୍ତୁ ନିଜର ସ୍ଥିତିଟା ଆମେ କେଉଁ ସ୍ଥିତିରେ ରହିଛେ, ଆମର ମତି କେମିତି ରହୁଛି, ଆମର କୃଷ୍ଣଙ୍କ ଚରଣ କମଳରେ ଗୁରୁ ବୈଷ୍ଣବଙ୍କ ଚରଣ କମଳରେ ଆମର କଣ ସ୍ଥିତି ଅଛି ନିଜକୁ ଭଲ ଭାବେ ଜାଣେ। ସେଥିପାଇଁ ଯେ ନିଜକୁ ପରିଖି ପାରେ ନା ସେ ଆଗେଇ ପାରେ ନା। ଲୋକଙ୍କ କଥାରେ ତୁମେ କଣ ଆଗେ, ଆମେ ଲୋକ କଥାରେ ଆଗେଇ ଯାଇଛେ ନା, ଆଉ ବୁଝିପାରୁଛ କି ନାହିଁ, ଲୋକ କଥାରେ ଆଗେଇଛ, ଲୋକ ତାଳି ଭାଳି ମାରିଲେ କଣ ହବ, ତୁ ଡିଆଁ ମରାମରି ମାରିବ ଆଉ କଣ, ଲୋକ କଥାରେ ଆଗେଇଯିବ ନା, ଆଉ ଲୋକ କଥା କଣ କାମ ଦବ, ନିଜ ସ୍ଥିତିରେ ତ ଆମେ ନିଜେ ଜାଣିଛେ ନା, ସେଥିପାଇଁ ନିଜକୁ ନିଜେ ପରଖିବାକୁ ପଡେ, ନିଜ ସବୁବେଳେ ନିଜକୁ ଚିନ୍ତା କରିବାକୁ ପଡେ, ମୋ ସ୍ଥିତିଟା କଣ, ଭକ୍ତିର ମହିମା ଏଇଟା ଏଇଟା, କିନ୍ତୁ ଭକ୍ତି ମୁଁ କେଉଁ ସ୍ଥିତିରେ ଅଛି, ନିଜ ସ୍ଥିତିକୁ ନିଜେ ଜାଣିବ ସେ ଭଗବାନଙ୍କୁ ପ୍ରାର୍ଥନା କରିବ। ଲୋକ ତୁମକୁ ସମ୍ମାନ ଦେବେ କିନ୍ତୁ ସାହାଯ୍ୟ କଣ କରିପାରିବେ ମତେ କହ, ତୁମେ କଣ ସାହାଯ୍ୟ କରିପାରିବେ ଭକ୍ତିରେ, ସେ କଣ ସାହାଯ୍ୟ କରିପାରିବେ, କିଛି କରିପାରିବେନି, ତୁମକୁ ସାହାଯ୍ୟ କରିବାକୁ ପଡେ, ଗୁରୁ ବୈଷ୍ଣବ ସାହାଯ୍ୟ କରିବେ, ଲୋକମାନେ ମିଥ୍ୟା ପ୍ରଶଂସା ଦେବେ, ସେଥିପାଇଁ ଗୋରୁ କିଶୋରୀ ମହାରାଜ ବଂଶୀଦାସ ମହାରାଜ ସେମାନେ ସବୁ ଗୋଡାନ୍ତି ଲୋକଙ୍କୁ ପାଖରୁ ପୁରେଇ ଦିଅନ୍ତି, କାରଣ ଏମାନେ ସବୁ ମିଥ୍ୟା ସମ୍ମାନ ଦେଇକି ଭଜନରେ ବାଧା ସୃଷ୍ଟି କରି ସେ ଭଜନ ଆଣନ୍ତି ଥିଲେ, ଆମେ ତ ଭଜନ କରିପାରିବାନି, ଦେନେ ଲୋକମାନେ ଟିକେ କହିଲା ବେଳକୁ ଟିକେ ଉତ୍ସାହ ଆସୁଛି ଦେଲ ଟିକେ କରୁଛନ୍ତି ନା, ଆଉ ଲୋକମାନଙ୍କୁ ନ ଦେଖିଲେ ତୁମର ଉତ୍ସାହ ଭକ୍ତି କରିପାରିବନି, ଆଉ ତୁମେ କଣ ଖାଇଲେ କଣ ଏଠି ଲାଗୁଛି, ଯୋଉଠି ଦେଖିବ ବେଶୀ ଲୋକ ଆସିଲେ ବେଶୀ ଲୋକ ଆଠ କଣ ତୁମକୁ ଲାଗୁଛି, ଆଉ ବାବାଜି ଆଉ ଏତେ ଲୋକ ଆସିଲେଣି ଆଉ ଉତ୍ସାହ ତୁମକୁ ଭଲ ଲାଗିବ, ଆଉ ନ ତୁ କରିପାରିବନି ଆଉ, କାରଣ ଜଣେ ତ ସ୍ୱାଭାବିକ ତାର ଆତ୍ମସ୍ତରକୁ ନ ଆଇଲେ ସେ ତ କନେକ୍ସନ୍ ହେଇପାରୁ ନା ପରମାତ୍ମାଙ୍କ ସହିତ, ସେ ଏକୁଟିଆ କେମିତି ରହିପାରିବ, ଏକୁଟିଆ କେତେବେଳେ ଯୋଉ ଗୋଟେ ଜୀବ ରୁହେ, ଯେତେବେଳେ ତାର ପରମାତ୍ମାଙ୍କ ରସ ପାଇଲା ସମ୍ବନ୍ଧଟା ପାଇଗଲା, ସେ କୃଷ୍ଣଙ୍କ ସେବାର ସୁଖ ପାଇଲା ନାମର ସୁଖ ପାଇଲା ତାର କନେକ୍ସନ୍ ଆସିଗଲା, ସେ ତ ଏକୁଟିଆ ନାହିଁ ଆଉ, ନହେଲେ ତୁମକୁ ସଙ୍ଗ ଦରକାର, ସଙ୍ଗ ଭିତରେ ବାହାର ଲୋକମାନେ କଣ କରିବେ, ତୁମକୁ ସବୁବେଳେ ଗୋଟେ ଏଇ ଜିନିଷ ଦେବେ କଣ ଦେବେ, ସମ୍ମାନ ଦେବେ, ମିଥ୍ୟା ସମ୍ମାନ ଦେ, ତାଙ୍କ କଥାରେ ଆମେ ଭାସିଗଲେ ଅସୁବିଧାଟା ଆମର ହେଇଯିବ କଣ ନା, ଆମେ ନିଜେ ପରଖି ପାରିବା ନିଜକୁ ଆମ ସ୍ଥିତି, ଆମର ଯୋଉ ଆମେ ଭଜନରେ କେମିତି ପ୍ରଗତି କରିବା ଆଉ ପ୍ରାର୍ଥନା କରିବା ବୋଲି, ଏଇଟା ଅସୁବିଧା। ସେଥିପାଇଁ ଏଠି କହୁଛନ୍ତି ବହୁଜ୍ଞତା, ଆମର ବହୁତ ଜାଣିବାର କଣ ଆବଶ୍ୟକ ଅଛି, ଆମେ ବହୁତ ଜାଣିଥିଲୁ କିନ୍ତୁ ଆଜି ଅଲୌକିକ ଭକ୍ତି ଆମ ସ୍ତ୍ରୀମାନେ କିଛି ଜାଣିନଥିଲେ, କେବଳ କୃଷ୍ଣଙ୍କୁ ଜାଣିଥିଲେ, ସେଥିପାଇଁ ସେ କହୁଛନ୍ତି ଧିକ୍ କୁଲମ୍ ଆମ କୁଳକୁ ଧିକ୍, ଧିକ୍ କ୍ରିୟା ଦାକ୍ଷ୍ୟମ କ୍ରିୟା କର୍ମାଣି ଦାକ୍ଷ୍ୟମ ଚ ଧିକ୍, ବହୁତ ଅଲଗା ଯଜ୍ଞ କର୍ମ ଗୁଡାକ ଦେଖିନେ ବହୁତ ତଥ୍ୟ ଅଛନ୍ତି, ସେ କଣ ସବୁ ଯଜ୍ଞ ସବୁ କେତେ ପ୍ରକାର ଯଜ୍ଞ ସବୁ ବୁଝିବା ବୋଲି, ନା ଆମ ତୁମେ କୋଉ ତୁମ ଏରିଆରେ କୋଉ ରାଜସ୍ୱ ଯଜ୍ଞ କଲା ବାଲା କିଏ ଅଛି ନା, ତୁମେ କୋଉ ରାଜସ୍ୱ ଯଜ୍ଞ କରିବ, ଯଜ୍ଞ ଭକ୍ତ ସବୁ ଜାଣିନ ସବୁ ଚଣ୍ଡୀ ଯଜ୍ଞ କରିବେ, ହଁ ବିଶ୍ୱଶାନ୍ତି ଯଜ୍ଞ ଚଣ୍ଡୀ ଯଜ୍ଞ ଦେଖୁନ ସବୁ, ସେ ମାଙ୍କର ସବୁ ଯଜ୍ଞ ହୁଏ, ଯଜ୍ଞ କଣ ସବୁ ସବୁ ବ୍ରାହ୍ମଣ ମାନେ ସବୁ ଯଜ୍ଞ ଜାଣିଛନ୍ତି, ସବୁ ଯଜ୍ଞ ସବୁ ବ୍ରାହ୍ମଣ ଜାଣିଛନ୍ତି, ଜଣେ ଜଣେ ସବୁ ଗୋଟେ ଗୋଟେ ଯଜ୍ଞରେ ଦକ୍ଷ, ଆସି କହିଲେ ଆମେ ଆମ ଦାକ୍ଷ କ୍ରିୟା ଆମର ଯୋଉ ସବୁ ବ୍ରାହ୍ମଣ ଆଦି କର୍ମର ଯେଉଁ ଦକ୍ଷତା ଅଛି ସେଟା କୁହନ୍ତି ଧିକ୍। କାହିଁକି ଧିକ୍ ବୋଲି କହୁଛନ୍ତି? ସ୍ତ୍ରୀମାନଙ୍କର ଅଲୌକିକ ଭକ୍ତିକୁ ଦେଖି, ଭକ୍ତିର ଏତେ ସୁନ୍ଦର ଗୁଣ, ଭକ୍ତିରେ ସେ ଯେତେବେଳେ ମଣ୍ଡିତ ହେଇକି ପୁରା କୃପା ପାଇକି ସିଦ୍ଧ ହେଇକି ଆସିଛନ୍ତି, ତାଙ୍କୁ ଦେଖିକି ଆମକୁ ଆନନ୍ଦ ଲାଗୁଛି। ଏତେ ବ୍ରହ୍ମଚର୍ଯ୍ୟ ବ୍ରତ, ଏଇ ବ୍ରତମ ଚକ୍ରପାଦରେ ଲେଖିଛନ୍ତି, ବ୍ରତମ ବ୍ରହ୍ମଚର୍ଯ୍ୟ, ବ୍ରହ୍ମଚର୍ଯ୍ୟ ବ୍ରତ ଆଦି ପାଳନ କରିଛନ୍ତି ଚକ୍ରପାଦ ଟୀକାରେ ଲେଖିବେ। ତ୍ରିଭୂତମ ଶୌକ୍ର ସାବିତ୍ରମ ଦକ୍ଷମ ଇତି ତ୍ରିଗୁଣିତମ ଜନ୍ମମ ଅସ୍ମାକମ ଇୟତ୍ତଦ୍ଧିକ୍ ବ୍ରତମ ବ୍ରହ୍ମଚର୍ଯ୍ୟ କ୍ରିୟା ନିତ୍ୟନୈମିକାଦି କର୍ମାଣି। ନିତ୍ୟନୈମିକ କର୍ମ ସବୁ ଗୁଡିକ, ଯେ ବୟମ ଅଧୋକ୍ଷ ଯେ ଶ୍ରୀକୃଷ୍ଣ ତୁ ବିମୁଖା ହେବ, ଆମେମାନେ ଶ୍ରୀକୃଷ୍ଣ ଅଧ୍ୟକ୍ଷ ଯେ ଶ୍ରୀକୃଷ୍ଣଙ୍କ ଠାରୁ ବିମୁଖ, ଆମର ଏସବୁ ଗୁଣ ଥାଇ କଣ ଲାଭ ଅଛି? ଭକ୍ତି ବ୍ୟତୀତ ଜୀବର ଯେତେ ପ୍ରକାର ଗୁଣ ସବୁ ରହିଛି ସେ ସାମୟିକ, ଆଜି ରହିଛି କାଲି ପଳେଇ ଯାଇପାରେ, ଅସ୍ଥିର। ଆଉ ସେଥିରେ ଯେଭଳି ଆତ୍ମାର ପ୍ରସନ୍ନତା ବିଧାନ ହଉଛି ସେ ହବନି, ଯେତେ ଗୁଣ ଥାଉ। ତ ଦେଖ ଲୋକକୁ ସତ୍ୟବାଦୀ କହୁଥିବେ ଲୋକ, ଆଜ୍ଞା ଆଜ୍ଞା ଭଲ ଲୋକ, ଏ ସ୍କୁଲ କଣ ତମ ସ୍କୁଲ ମାନଙ୍କର ଯୋଉ ରିଟାୟାର୍ଡ ହୁଅନ୍ତି କଣ ଟିଚର ମାନେ କଣ ତାଙ୍କୁ ଗୋଟେ କଣ ଉତ୍ସବ କରାଯାଏ, ତାକୁ କଣ କୁହନ୍ତି? ଫେରଫେରେଲ ଦିଆହବ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା, ତାଙ୍କୁ ଗୋଟେ ବଡ ଦିଆହବ, କଣ ସାର୍ଟିଫିକେଟ ଦିଆ ହେଇକି ତାକୁ ଭୋଜି ଭୋଜି କରି ଖାଇବେ, ତାକୁ ଡ୍ରେସ ଫ୍ରେସ ଦିଆହବ, ଛୁଆମାନେ ସବୁ କହିବେ, ମାଷ୍ଟର ମାନେ କହିବେ ଆଜ୍ଞା ଭଲ, ତାକୁ ବହୁତ ପୁରସ୍କାର ଦେବ, ଯେ ରାଷ୍ଟ୍ରପତି ପୁରସ୍କାର ଗୋଟେ ଗୋଟେ ମାଷ୍ଟର ପାଇଥିବେ, ସବୁ ପାଇଥିବେ। ତା ଘରକୁ ଗଲ ଦେଖିବା, ତା ସ୍ତ୍ରୀକୁ ପଚାରି ଯାଇ ପୁଅକୁ ପଚାରିଲ, ତାକୁ ରାଷ୍ଟ୍ରପତି ପୁରସ୍କାର ଦିଆ ହେଇଥିବ ଶିଶୁ ମାଷ୍ଟରକୁ। ଏଣେ ସ୍କୁଲ ମାନେ ସାର ମାନଙ୍କ ଛୁଆମାନଙ୍କ ସେଭଳିଆ ଟିଚର କେହି ନାହାନ୍ତି, ପୁଅ କଣ କହିବ? ପୁଅ କଣ କହିବ? ଅଳସୁଆ ବାପା କିଛି କରୁନି, ଖାଲି ଘର ପାଇଁ କିଛି କାମ ନାହିଁ, ବାପା ଗାଳି ଗାଳି ଦଉଥିବ ନା ସ୍ତ୍ରୀ ଗାଳି ଦଉଥିବ? ସଂସାର ହଉଛି ଏୟା ପ୍ରାକୃତ ଗୁଣ, ଯୋଉଗୁଡା ପ୍ରାକୃତ ଗୁଣ ପଛରେ ଆମେ ଧାଉଁଛେ, ଆମେ ତା ତତ୍ତ୍ୱଟା ବୁଝିବା। ଆରେ କିଏ ବି ତୁମେ ଅପ୍ରାକୃତ ଗୁଣ ଭକ୍ତି ପ୍ରାପ୍ତ ନ ହେଲେ ଏସବୁ କିଛି କିଛି ଗୁଣର ମୂଲ୍ୟ ନାହିଁ। ତୁମେ ଜଣେ କିଛି କରିବା ଆଉ ଜଣେ ସବୁ ଶୋଧି ସାରିବେ, ଏ ଗୁଣ ସ୍ଥାୟିତ୍ୱ କିଛି ନାହିଁ। ସେଥିପାଇଁ ଭକ୍ତର କିଏ ଶତ୍ରୁ ନାହାନ୍ତି? ଯିଏ ଶୁଦ୍ଧ ଭକ୍ତ ତାର କିଏ ଶତ୍ରୁ ନାହାନ୍ତି? କେହି ଦ୍ରୌପଦୀ ଗାଳି ଦେଇପାରିବେନି, କି ପାଣ୍ଡବ ଗାଳି ଦେଇପାରିବେନି, କି ସୁଦାମ ଗାଳି ଦେଇପାରିବେନି। ଡାକିଲେ ଦେଖିବା କୋଉ ଭକ୍ତ କୋଉ ହିନ୍ଦୁ ଲୋକ ଗୁଡାକ ସେ ସୁଦାମ ଗାଳି ଦବ, ଦ୍ରୌପଦୀ ଗାଳି ଦବ, ଦାସୀ ଆହୁରି ଗାଳି ଦବ, ସାଲବାବୁ ଗାଳି ଦବ, କି କହିପାରିବେ? କହିପାରିବେ, ତାଙ୍କର କିଏ ଶତ୍ରୁ ହାରିପାରିବେନି। ସେମାନେ ଅପ୍ରାକୃତ ଗୁଣର ଅଧିକାରୀ ହେଇଛି, ସିଦ୍ଧ ସିଦ୍ଧି ପ୍ରାପ୍ତ ହେଇଛି, ସେଇଟା ଲକ୍ଷ୍ୟ ନା। ଏସବୁ କଣ? ଏସବୁ କିଛି କୃଷ୍ଣଙ୍କ ଠାରୁ ବିମୁଖ ହେଇଗଲେ ଗୁଣର ସ୍ଥାୟିତ୍ୱ କିଛି ନାହିଁ, ବା ଏ ଗୁଣ ଆତ୍ମ ପ୍ରସନ୍ନତାର କିଛି କାର୍ଯ୍ୟରେ ଲାଗେ ନା। କେବଳ ଲୋକ ସେମାନେ ଗୋଟେ ଲୋକମାନେ କହିଦେଲେ ଗୋଟେ ମନଟା ଭଲ ଲାଗେ, ଆଉ ଆଜ୍ଞା ଭଲ ଲୋକ ଏଇଟା, ଏ ଲୋକ ହଁ ମତେ ଭଲ କହିଲେ, ଏଇଆ ହଉଛି କଥା। ନିଜକୁ ଜଣା ମୁଁ କେତେ ଭଲ ଲୋକ, ଜଣେ ନିଜର ସ୍ଥିତିକୁ ସବୁବେଳେ ପରୀକ୍ଷା ଦରକାର। ଆଉ ନିଜ ସ୍ଥିତି କଣ ପରୀକ୍ଷା ହୁଏ କି? ପରୀକ୍ଷା ହୁଏନି। ମହାତ୍ମାଙ୍କର ସଙ୍ଗ କଲେ ତାଙ୍କର ଗୁଣ ପ୍ରଭାବରେ, ଶୁଦ୍ଧ ଭକ୍ତଙ୍କର ଗୁଣ ପ୍ରଭାବରେ ନିଜର ନିଜକୁ ନିଜେ ମାପି ହୁଏ ନା। ନିଜ ଅହଙ୍କାର କଣ ନିଜକୁ ମାପିବା ପାଇଁ ତୁମକୁ ସୁଯୋଗ ଦଉଛି? ସବୁବେଳେ ମନ ଅହଙ୍କାର କଣ କହିବ, ମୁଁ ହଉଛି ବଡ, ସେ ତୁମକୁ କେବେ କେବେ ତୁମ ସ୍ଥିତିକୁ ଦେଖିବାକୁ ଦବନି। ମୁଁ ଗୋଟେ ଖରାପ ଲୋକ, ମୋର ସ୍ୱଭାବ ଏମିତି କାମ, ମୋର ବଦଳିବା ଦରକାର, ସେଟା କେବେ ତାକୁ ବୁଝିବାକୁ ଦବନି। କେବଳ ମହାତ୍ମାମାନଙ୍କର ସଙ୍ଗ କଲେ, ତାଙ୍କର ଗୁଣକୁ ଦର୍ଶନ କଲେ, ତାଙ୍କର ଅପ୍ରାକୃତ ଗୁଣକୁ ଦର୍ଶନ କଲେ ଆମ ଭିତରେ ପରିବର୍ତ୍ତନ ଆସିବ। ବ୍ରାହ୍ମଣ ମାନେ ଆଜି ସେ କଥା କହୁଛନ୍ତି, ନ୍ୟୁନମ ଭଗବତ ମାୟା ଯୋଗୀ ନାମ ଅପି ମୋହିନୀ ଯଦ୍ୱୟମ୍ କୁର ଗୁରବ ଅନୁରୁଣମ୍ ସ୍ୱାର୍ଥେ ମୁହ୍ୟାମହମ୍ ଦିଜାହ। ଭଗବାନଙ୍କର ମାୟା ଯୋଗୀ ଗଣର ମଧ୍ୟ ମୋହ ଉତ୍ପାଦନ କରିଥାଏ। ଯେହେତୁ ଆମେମାନେ ମନୁଷ୍ୟ ଲୋକରେ ଶ୍ରେଷ୍ଠ ଜାତି ବ୍ରାହ୍ମଣ, ବ୍ରାହ୍ମଣ ହୋଇ ମଧ୍ୟ ନିଜର କର୍ତ୍ତବ୍ୟ ବିଷୟରେ ମୁଗ୍ଧ ହୋଇଅଛୁ। କହିଲେ ନିୟମ ଭଗବତ ମାୟା ଯୋଗୀ ନାମ ଅପି ମୋହିନୀ, ଭଗବାନଙ୍କର ଯୋଉ ମାୟା ଯୋଗୀ ମାନଙ୍କୁ ମଧ୍ୟ ମୋହନ କରିଦିଏ। ବ୍ରାହ୍ମଣ ମାନେ କହୁଛି ନିୟମ ଭଗବତ, ନିଶ୍ଚିତ ଭାବରେ ଭଗବାନଙ୍କର ମାୟା ଯୋଗୀ ମାନଙ୍କୁ ମୋହିତ କରେ। ଯଦ୍ୱୟମ୍ ଗୁରୁବେ ନୃଣମ୍ ସ୍ୱାର୍ଥେ ମୁହ୍ୟାମହମ୍ ଦିଜା, ଆମେମାନେ ବ୍ରାହ୍ମଣ କୂଳରେ ଜନ୍ମ ହେଇ ମଧ୍ୟ ଆମେ ଆମ ନିଜ ସ୍ୱାର୍ଥଟା, ବ୍ରାହ୍ମଣର ନିଜର ପ୍ରକୃତ ସ୍ୱାର୍ଥଟା କଣ? ବିଷ୍ଣୁ, ବିଷ୍ଣୁଙ୍କର ପ୍ରତିବିଧାନ। କିନ୍ତୁ ଆମେ ମୁଗ୍ଧ ହେଇଗଲୁ, ମାୟାରେ ମୁଗ୍ଧ ହେଇଗଲୁ, ଯୋଗୀମାନଙ୍କୁ ମାୟା ମୋହ କରନ୍ତି, ଆଉ ଆମେ ବିଷ୍ଣୁ ମାୟାରେ ପଡ଼ିଗଲୁ, ଭଗବାନଙ୍କ ମାୟାରେ ପଡ଼ିଗଲୁ, ଯୋଉ ମାୟା ବଳରେ ଆମେ ଆଜି ଭକ୍ତିଟାକୁ ଏଇ ମଥୁରାରେ ଆମେ ବ୍ରାହ୍ମଣ ହେଇଛୁ, ଏଇଠି ଆମେ ଯଜ୍ଞ କରୁଛୁ, କୃଷ୍ଣ ପୁଣି ନିଜେ ପଠେଇଥିଲେ ସଖାମାନଙ୍କୁ, ଆମେ ତାଙ୍କୁ ଭୋଜନ ଦେଇପାରିଲୁ ନା, ଆମେ ତାଙ୍କ ଉପରେ ପ୍ରାଧାନ୍ୟ ଦେଇପାରିଲୁ ନା, ଆମର ତାଙ୍କ ପ୍ରତି ତାଙ୍କ ଚରଣ କମଳ କମ ଚିତ୍ତବୃତ୍ତି ଗଲା ନା? ମାୟା, ମାୟା ଗୋଟେ କଣ? ମାୟା ଗୋଟେ କଣ? ମାୟା କଣ? ଖାଲି ସ୍ତ୍ରୀଟା ଖାଲି ମାୟା ନା ସ୍ତ୍ରୀ ପାଇଁ ପୁରୁଷଟା କେବଳ ମାୟା? ମାୟା ଶବ୍ଦଟା କେବଳ ଏଇଠି ଗୋଟେ ଲୋକ ବୁଝନ୍ତି କଣ ମାୟା ମାନେ ଛୁଆପିଲା ସଂସାର ଭିତରେ ରହିବାଟା ହଉଛି ମାୟା, ସେଇଟା ମାୟା ନୁହଁ। ମାୟାର ଅର୍ଥ ସେଟା ତ ଗ୍ରସ୍ ମାୟା, ଯାହା କହୁଛେ ସ୍ଥୂଳ ମାୟା, ସ୍ତ୍ରୀ ପିଲା ସଂସାର ନେଇ ତା ଭିତରେ ମଜିକି ରହିବାଟା ହଉଛି ମାୟା। ମାୟା ଶବ୍ଦର ଅର୍ଥ କୃଷ୍ଣ ବିମୁଖତା, ଯେଉଁ ବସ୍ତୁ ପ୍ରତି ଆମର ଆକର୍ଷଣ ରହୁଛି ସେ ଆକର୍ଷଣ ବେଳରେ ଆମେ କୃଷ୍ଣଙ୍କୁ ଭୋଜନ କରିପାରୁନି, କୃଷ୍ଣଙ୍କ ପ୍ରତି ଆମର ଆକର୍ଷଣ ଆସୁନି, ସେ ବସ୍ତୁଟା ଆମ ପାଇଁ ମାୟା। ସେଟା ଧନ ହେଇପାରେ, ସ୍ତ୍ରୀ ହେଇପାରେ, ପୁତ୍ର ହେଇପାରେ, କନ୍ୟା ହେଇପାରେ, ପଦବୀ ହେଇପାରେ, ଈଶ୍ୱର ବି ହେଇପାରେ, ସେ ମାୟା। କେହି କେବେ ବିଚାର କରିବା ଉଚିତ ନା ଆମେ ଘର ଛାଡ଼ିଦେଲୁ ମାନେ ଆମେ ମାୟାକୁ ଜିତିଗଲୁ? ନାଇଁ, କେବେ ବିଚାର। ମାୟା ଅର୍ଥ ଯାହା ଯେଉଁ ବସ୍ତୁ ଆମକୁ କୃଷ୍ଣ ବିସ୍ମରଣ କରାଏ ସେଟା ଆମ ପାଇଁ ମାୟା। ଶକ୍ତିଟା ସମାନ, ବିବାହ ହୋଇଛି ଯେ ତୁମେ କିଏ ଭାବିବା ଉଚିତ ନୁହେଁ ମୁଁ ବିବାହ ହେଇନି ମାନେ ମୁଁ ମାୟାରେ ନାହିଁ। ନାଇଁ ନାଇଁ, ସେମିତି କୋଉଠି କଣ ଶାସ୍ତ୍ର ଲେଖାଯାଏ? ମାୟା କେବଳ ଭଗବତ ଶକ୍ତି ଭଗବାନଙ୍କର ମାମି ଭାବେ ପ୍ରବଦ୍ୟନ୍ତେ ମାୟା ମିତାମ ତରନ୍ତି, ଯିଏ ଭଗବାନଙ୍କ ଶରଣାଗତ ହେଇପାରିଲା ତାକୁ ମାୟା ଛାଡ଼ିବ। ଇତର ଅଭିନିବେଶ, କୃଷ୍ଣ ଅଭିନିବେଶ ଅଭିନିବେଶ ବିନା, କୃଷ୍ଣ ଚିନ୍ତନ ବିନା ଇତର ଅଭିନିବେଶ ହଉଛି ମାୟା। ସେ ମାୟାରେ ଅଛି, ଜଣେ ସବୁବେଳେ ତା ନିଜ କଥା ଚିନ୍ତା କରୁଛି, ମୁଁ ସୁଖରେ ରହିବି, ଭଲ ଖାଇବି, ଭଲ ପିନ୍ଧି, ସେ ମାୟାରେ ଅଛି। ସଂସାର ରହିକି ସ୍ତ୍ରୀ ପୁତ୍ର କନ୍ୟାକୁ ନେଇକି ଝିଅ ଯେତିକି କଷ୍ଟ ପାଉଛି, ନିଜ ବିଷୟରେ ଚିନ୍ତା କରିବା ଲୋକ ସେତିକି କଷ୍ଟ ପାଉଛି, ସମାନ ଆବେଶଟା ସମାନ। କୌଣସି ଗୋଟେ ଆବେଶର କଥା ତୁମେ, ମୁଁ ଦୁଇ ଚାରିଟା ଉଦାହରଣ ତୁମକୁ ଦେଇଦେବି, ସାଙ୍ଗେ ବୁଝିପାରିବ। ଗୋଟେ ଲୋକ ବିବାହ ହେଇଛି, ତା ସ୍ତ୍ରୀଟା ଭାରି ଝଗଡା କରେ, ଭାବିଲେ ବୁଝିପାରୁଛ? ଗୋଟେ ଲୋକ ବିବାହ ହେଇଥିବ, ତା ସ୍ତ୍ରୀଟା ଝଗଡା କରିବ, ତାର ସେ ଲୋକ କଣ ତା ସ୍ତ୍ରୀକି ଦେଖିଲେ ସେ ଘରୁ କଣ କହୁଥିବ? ସେ ରହିଛି ସେ ଘରେ କେମିତି ରହିଛି, ତା ମନ ଅଛି? ଏଠି ଛାଡ଼ିପାରିବ? ଛାଡ଼ିପାରିବନି କି? ତାର ଆସକ୍ତି ବି ନା, ସେ ସେଇ ଘରେ ରହିଛି, କିନ୍ତୁ ସ୍ତ୍ରୀଟା ଜାଣିଛି ଯେ ସ୍ତ୍ରୀଟା ଝଗଡା ସବୁବେଳେ ବଦମାସ କରୁଛି, ଏହା କରୁଛି, ତାର ସ୍ତ୍ରୀ ପ୍ରତି ଟୋଟାଲ ଆଉ ଆସକ୍ତି ନଥିବ। ସେ ବିବାହ ହେଇଛି କିନ୍ତୁ ତା ସ୍ତ୍ରୀ ଆସକ୍ତି ନାହିଁ, କିନ୍ତୁ ଆସକ୍ତି କାହାକୁ ଥିବ? ପୁଅକୁ ନା ଝିଅକୁ? ସେଠି ଗୋଟେ ଲାଗିଗଲା, ଏଠି କଟିଗଲା। ବର୍ତ୍ତମାନ ତା ପାଇଁ ମାୟା କିଏ ହେଲା? ପୁଅଟା ମାୟା ହେଲା, ସେଠି ସ୍ତ୍ରୀ ଲଗା ହେଇପାରିବନି। ସେ ସ୍ତ୍ରୀ ଦେଖିଲା ମାନେ, ମୁଁ ଦେଖିଛି କେତେ ଲୋକ ଏମିତି ସବୁ, ସେ ତା ସ୍ତ୍ରୀ ଦେଖିଲା ମାନେ ସେ ରାଗିବ, ସ୍ତ୍ରୀ ବି ସ୍ୱାମୀ ଦେଖିଲା ମାନେ ରାଗିବ, ତାଙ୍କ ତାଙ୍କ ସମ୍ପର୍କ ନାହିଁ, ପିଲା ଛୁଆ ହେଇଗଲେ ତାଙ୍କର, ସିଏ ଅଲଗା ଇଏ ଅଲଗା, ବ୍ୟସ ହେଲା। ସେଠି ସ୍ତ୍ରୀ ତା ପାଇଁ ମାୟା ନୁହେଁ, ବର୍ତ୍ତମାନ ମାୟା କିଏ ହେଇଗଲା? ପୁଅ। ସେ ଯେତିକି ଭଲ ପାଉଥିଲା ସ୍ତ୍ରୀକୁ, ଯୋଉ ଭଲ ପାଇବା କଥା ସେଟା ବର୍ତ୍ତମାନ ପୁଅ ପାଖ ଲାଗିଯାଇଛି। ସବୁ ସବୁ କଥାରେ କେବଳ ଲଗେଇବା କଥା ନୁହେଁ ଯେ ସ୍ତ୍ରୀ ପୁରୁଷ ପାଇଁ ମାୟା, ମାୟା ପୁରୁଷ ସ୍ତ୍ରୀ ପାଇଁ ମାୟା। ଯେଉଁ ବସ୍ତୁର ମାଇକ ବେଶୀ ଅଭିନିବେଶ ରହୁଛି, ଯେଉଁ ବସ୍ତୁ ସେ ଅଭିନିବେଶ ବଶତଃ ଆମେ କୃଷ୍ଣଙ୍କୁ ଭଜନ କରିପାରୁନେ, ଗୁରୁ ବୈଷ୍ଣବ ସେବା କରିପାରୁନେ, ସେ ବସ୍ତୁ ଆମ ପାଇଁ ମାୟା। ମାୟାର ଏଟା ହଉଛି ସଂଜ୍ଞା, ବୈଷ୍ଣବୀ ସଂଜ୍ଞା। ଯେହେତୁ ପ୍ରାୟତଃ ସ୍ତ୍ରୀ ଆଉ ଧନ ଜୀବକୁ ହରି ବିମୁଖ କରାଏ, ସେଥିପାଇଁ ତାକୁ ମାୟା ଶବ୍ଦ ଅର୍ଥରେ ନିଆଯାଏ। ଅଭିନିବେଶଟା ସମାନ, ବହୁତ ପିଲା ଅଛନ୍ତି ଯେ ବିବାହ ହେଇନାହାନ୍ତି, ହଁ ବୁଝିପାରୁଛ କି? ବହୁତ ପିଲା ଅଛନ୍ତି ସେ ବିବାହ ନାହାନ୍ତି କି ବ୍ରହ୍ମଚାରୀ ହଉନାହାନ୍ତି, ସେ ବିବାହ ହେବେନି କି ମଠ ରହିବେନି, କି ତାଙ୍କର ସମ୍ପର୍କ କାହା ସାଙ୍ଗ ଥିବ? ସେ ଭଉଣୀ ପୁଅ, ସେନ ସାନ ଭାଇ, ଯେତିକି ଭାବେ ସେ ବିବାହ ହେଇଥିଲେ ସ୍ତ୍ରୀକୁ ଯେତିକି ଭଲ ପାଇଥାନ୍ତି, ତାଙ୍କର ସେଇ ଭଲ ପାଇବାଟା ବର୍ତ୍ତମାନ ସାନ ଭାଇ ପ୍ରତି ରହିଛି। ଆଉ ସାଧୁମାନଙ୍କୁ କାହିଁକି ସବୁ ୱାର୍ଣ୍ଣିଂ ଦିଆଯାଏ ତୁମେ ବାପାଙ୍କ ସହିତ ସମ୍ପର୍କ ରଖିବନି, ତୁମେ କାହା ସହିତ କାହିଁକି? ଆରେ ଭଲ ପାଇବା ଜିନିଷଟା ଯେଉଁଠି ଲାଗିଲା ସମାନ ସମାନ ଅଭିନିବେଶ ରହିବ, ସେଟା ଭଗବାନଙ୍କ ଛଡା ଯେଉଁଠି ଲାଗିବ ସମାନ କଷ୍ଟ, ସମାନ ସମାନ ଜିନିଷ, ସେତିକି ତୁମକୁ ତୁମକୁ ଦୂରେଇ ନେଇ ଚାଲିବ, ସେଥିରେ କିଛି ସମ୍ପର୍କ ନାହିଁ। ଜଣେ ବିବାହ ହେଇନି, ସେ ସେ ବିବାହ ନ ହେଇକି ଯଦି ବି ଗୋଟେ କାହାକୁ ଭଲ ପାଉଛି, ଗୋଟେ କାହାକୁ ଗୋଟେ ଗୃହସ୍ତ ପ୍ରଭୁଙ୍କୁ ଭଲ ପାଉଛି କି ତା ପିଲା ଗୋଟେ ଭଲ ପାଉଛି, ତାର ସେତିକି ଚିନ୍ତନ ସେତିକି ଆବେଶ ସେମିତି ରହିବ। ଗୋଟେ ସଂସାର କରିଥିଲେ ସେ ତା ପିଲା ଛୁଆ ପ୍ରତି ଯେତିକି ରହିଥାନ୍ତା, ପରୀକ୍ଷା କରି ତୁମେ ଦେଖ, ତୁ ଟିକେ ପ୍ରସାଦ ପାଇଲା, ଆରେ ସେ ପିଲା ଆସିଲେ ତାକୁ ଦେବି, ତା ପୁଅ ସେମିତି ଗୋଟେ ଗ୍ରସ୍ତ ଲୋକ ପ୍ରସାଦ କଣ କହିବ, ମୋ ପୁଅକୁ ମୁଁ ଟିକେ ନେଇଦେବି, ସମାନ ଭଲ ପାଇବା ଜିନିଷଟା ଜୀବନ ଅଛି ନା, ସେ ଭଗବାନ ପାଖ ନ ଲାଗିପାରେ, ସେ ଯେଉଁଠି ଲଗେଇବ ସେଟା ତା ପାଇଁ ମାୟା ହେଇଛି। ଆଉ ମାୟା ଗୋଟେ କଣ? ତେଣୁ ଆମର ଯୋଉ ବୈଷ୍ଣବମାନଙ୍କୁ ଆମେ ଭଲ ପାଉଛେ, କୌଣସି ଦୈହିକ ସମ୍ପର୍କ ସ୍ୱାର୍ଥ ସମ୍ପର୍କ ନୁହେଁ, ଗୁରୁ ବୈଷ୍ଣବଙ୍କ ସେବ୍ୟ ସେବକ ସମ୍ପର୍କରେ ଆମର ସମ୍ବନ୍ଧ, ନହେଲେ ସମ୍ବନ୍ଧ କିଛି ସମ୍ବନ୍ଧ ରଖିବା ମାନେ କଷ୍ଟ ପାଇବ। ଆମର ସେବ୍ୟ ସେବକ ଭଗବାନ ହେଉଛନ୍ତି ସେବ୍ୟ, ତାକୁ ଯିଏ ସେବା କଲା ଆମେ ତାଙ୍କ ସମ୍ବନ୍ଧରେ ସମନ୍ତ, ନହେଲେ ପୁଣି ସେଇ ଯୋଗୀ ନାମ ବି ମୋହିନୀ ଏଠି କହିଲେ ଆଉ ନିଉନ ଭଗବତ ମାୟାମ ଯୋଗୀ ନାମ ବି ମୋହିନୀ, ଯୋଗୀମାନଙ୍କୁ ମୋହିତ କରିଦିଏ ଆମେମାନେ ବ୍ରାହ୍ମଣୀକି ଆଜି ସେ ମାୟାରେ ପଡ଼ିଗଲୁ। ଆଉ ତାଙ୍କ ଭଗବତ ସ୍ତ୍ରୀ ଥିଲା ଆଉ କଣ ମାୟା, ସେ ସ୍ତ୍ରୀ ଅର୍ଥରେ କହୁନାହାନ୍ତି ଯେ କୃଷ୍ଣ ବିସ୍ମରଣ ହେଇଗଲୁ କେଉଁଥିରେ, ଏ ଦକ୍ଷତାରେ କର୍ମରେ। ଆଉ ବ୍ରାହ୍ମଣ ଆମେ ଏମିତି ଯଜ୍ଞ କରିବା ଦରକାର, ଏଟା କରିବା ଦରକାର, ଏମିତି ଅନ୍ୟ କରିବା ଦରକାର, ପାତ୍ର ଉଠିବା ଦରକାର, ବ୍ରହ୍ମଚର୍ଯ୍ୟ ପାଳନ କରିବା ଦରକାର, ଏମିତି ନିୟମ କରିବା ଦରକାର, କେବଳ ସେ ଦକ୍ଷତା ତାରି ଉପରେ ହିଁ ମାଟିକି ରହିଗଲୁ ବା ମାତିକି ରହିଗଲୁ, ଆମେ କୃଷ୍ଣଙ୍କୁ ଭୁଲିଗଲୁ। ଯୋଗୀ ନାମ ଅଷ୍ଟାଙ୍ଗ ଯୋଗ ବତାମ ଅପି କିଂ ପୁନଃ ଅସ୍ମାକମ କର୍ମିଣମ ଚଟପଦ କହିଲେ, ଆରେ ମାୟାର ଏତେ ପ୍ରଭାବ ଅଷ୍ଟାଙ୍ଗ ଯୋଗୀମାନଙ୍କୁ ମୋହିତ କରିଦଉଛି, ଆମେ ତ କର୍ମୀ, ଆମେ ତ କର୍ମ କରୁଛୁ, ବ୍ରାହ୍ମଣ ଆଦି କର୍ମ କରୁଛୁ। ଗୁରବ ପରେଶାମ ତୁ ପରେଶାମ ନୃଣାମ ଅର୍ଥ ଉପଦେଷ୍ଟାମ ଅପି ସ୍ୱାର୍ଥେ ମାୟା ମୁହ୍ୟାମହମ କହିଲେ, ଆମେ ଗୁରୁ, ବ୍ରାହ୍ମଣ କଣ ବର୍ଣ୍ଣନା, ବ୍ରାହ୍ମଣ ଗୁରୁ, ବର୍ଣ୍ଣ ଭିତରେ ଗୁରୁ କିଏ, ବ୍ରାହ୍ମଣ, ଆମେ ଗୁରୁ, ଆମେ ଅନ୍ୟକୁ ଉପଦେଶ ଦେବା କଥା ସ୍ୱାର୍ଥ ଉପରେ, କିନ୍ତୁ ଆମେ ସ୍ୱାର୍ଥରେ ମଜିକି ରହିଗଲୁ, ଆମେ କୃଷ୍ଣଙ୍କୁ ଭଜନ କଲୁନୁ, ଆମେ ରହିଗଲୁ ସ୍ୱର୍ଗ ସ୍ୱର୍ଗକୁ ଯିବା ପାଇଁ ଚିନ୍ତା କଲୁ। କୃଷ୍ଣ ପୁଣି ପଠେଇଲା, କୃଷ୍ଣ ସଖାମାନଙ୍କୁ ପଠେଇବା ଦ୍ୱାରା ତାଙ୍କ ମୁହଁ ଭାଙ୍ଗିବା ପାଇଁ ଚାହୁଁଛନ୍ତି, ସ୍ୱର୍ଗ କଣ ଯିବ ମଥୁରାରେ ରହିକି, ପତ୍ନୀ ମାନେ ଦେଖ ତାଙ୍କର କେମିତି ପ୍ରେମ, କିନ୍ତୁ ସହଜ ନାହିଁ। ସେ ଆଜି ଅନୁତାପ କରୁଛନ୍ତି ପତ୍ନୀ ସ୍ତ୍ରୀମାନଙ୍କୁ ସବୁ ଦର୍ଶନ କରିକି ଆମ କୁଳକୁ ଧିକ ପ୍ରଥମ ଶ୍ଳୋକରେ କହିଲେ, ଆମ ଦକ୍ଷତାକୁ ଧିକ, ଆମ ତିନି ଜନ୍ମକୁ ଧିକ, ଆମ ବ୍ରହ୍ମଚର୍ଯ୍ୟକୁ ଧିକ, ବର୍ତ୍ତମାନ କହିଲେ କାହିଁକି ଆମର ଏମିତି ଅବସ୍ଥା ହେଲା, ଆମେ ମାୟାରେ ରହିଯାଇଛୁ। ଅହୋ ପଶ୍ୟତ ନାରୀଣମ୍ ଅପି କୃଷ୍ଣେ ଜଗତ ଗୁରୁ ଦୁରନ୍ତ ଭାବ ଦୁରନ୍ତ ଭାବ ଯୋ ବିଧ୍ୟାନ ମୃତ୍ୟୁ ପାସାନ ଗୃହା ବିଧାନ। ଯେଉଁ ଭାବ ଜନ୍ମିଲେ ଗୃହ ନାମକ ମୃତ୍ୟୁ ପାସ ଛିନ୍ନ ହୋଇଯାଏ। ଆହା, ନାରୀଗଣମାନେ ମଧ୍ୟ ଜଗତଗୁରୁ ଶ୍ରୀକୃଷ୍ଣଙ୍କ ପ୍ରତି ତାଦୃଶ ଭକ୍ତି, ଆମର ସ୍ତ୍ରୀମାନଙ୍କର ଜଗତଗୁରୁ ଶ୍ରୀକୃଷ୍ଣଙ୍କ ପ୍ରତି ତାଦୃଶ ଭକ୍ତି ହୋଇଅଛି, ଏଇଟା ଆମେ ଦର୍ଶନ କଲୁ। ଏଠି କହିଲେ ଅହୋ ପଶ୍ୟତମ ନାରୀଣାମ ମପି କୃଷ୍ଣ ଜଗତଗୁରୁ, ଦେଖ ଆମ ସ୍ତ୍ରୀମାନେ କଣ, ସେମାନେ ନାରୀ, ଆମ ସ୍ତ୍ରୀ ନା ସେମାନେ, ସେମାନେ ନାରୀ, ସାଧାରଣତଃ ନାରୀମାନେ କଣ ପୁରୁଷ ଠାରୁ, ସାଧାରଣ ବିଚାର କଣ, ସବୁବେଳେ ପୁରୁଷ ଠାରୁ ସେମାନେ ବୁଦ୍ଧିରେ କମ। ସେ ଆଜି କହୁଛନ୍ତି ଦେଖ ଆମେ ବ୍ରାହ୍ମଣ ହେଇକି ଦକ୍ଷତା ଆମର ଥାଇକି ଆଜି ଆମର ଅବସ୍ଥା ଏହା ହେଇଗଲା, ଅହ ପଶ୍ୟତ ଆମ ନାରୀ ନାମ, ଆମ ଏଇ ନାରୀମାନଙ୍କୁ ଦେଖ ସେମାନେ ନାରୀ ହେଇକି ଜଗତ ଗୁରୁ କୃଷ୍ଣଙ୍କ ପ୍ରତି କଣ କଲେ ନା ଦୁରନ୍ତ ଭାବ ୟୋ ଅଭିଧାନ ମୃତ୍ୟୁ ପାସତ ଗୃହ ଅଭିଧାନ, ଗୃହ ନାମକ ଗୋଟେ ମୃତ୍ୟୁ ପାସ, ଆମେ କଣ ଦିଟା ଗୃହରେ ରହୁଛେ, ଗୃହ ମାନେ କଣ, ଗୃହ ମାନେ ଯୋଉଠି ସ୍ତ୍ରୀକୁ ନେଇକି ରୁହନ୍ତି, ନଗରମ ଗୃହ ଉଚ୍ଚେତେ ଗୃହିଣୀମ ଗୃହ ଉଚ୍ଚେତେ, ମଠ ମଠରେ ଯୋଉ ରହୁଛନ୍ତି ଏଇଟା ଗୃହ କୁହାଯିବାନି, କାହିଁକି ଏଠି ଗୃହିଣୀ ନାହିଁ, ଗୃହଟା କୋଉଠୁ କୁହାଯାଏ ଯୋଉଠି ସ୍ତ୍ରୀ ରହିଲା, ଗୃହ ଶରୀର ଗୋଟେ ଗୃହ, ଆଉ ଆଜି ଇନ୍ଦ୍ରମାନଙ୍କର ଦାସ ହେଇଗଲା, ଆଉ ସେ ତ ବହୁ ପତ୍ନୀ ସାଙ୍ଗରେ ରହିଲା, ଆଉ ବହୁ ପତ୍ନୀମାନଙ୍କ ସାଙ୍ଗରେ ରହିବା ଯାହା ଇନ୍ଦ୍ରମାନଙ୍କର ଭୋଗ ଲାଳସାରେ ମାତିକି ରହିବା ସେୟା, ପ୍ରହ୍ଲାଦ ମହାରାଜ ସେ କଥା କହିଛନ୍ତି। ଆଜି ବସ ପ୍ରତ୍ୟେକ ଜୀବ ଦିଟା ଗୃହରେ ପଡିଛି, ତାର ଗୋଟେ ଗୃହ ଘରେ ଯୋଉ ରହିଲା, ଘରରେ ଦ୍ରବ୍ୟ ଦ୍ରବ୍ୟ ଆସକ୍ତି, ସ୍ତ୍ରୀ ପୁତ୍ର କନ୍ୟା ଆସକ୍ତି, ସିଏ ଗୋଟେ ଆସକ୍ତି ରହିଲା ଘରେ, ଘରଟା ରହିଲା କି ନାହିଁ, ମୋ ଜମିଟା ମୋ ବାଡ଼ିଟା ମୋ ଘରଟା, ଏଇଟା ଭାଙ୍ଗଲା ଏଇଟା ଚୋରି ହେଲା, ସିଏ ତାର ଗୋଟେ ଆସକ୍ତି ରହିଲା, ତାପରେ ପୁଣି ଗୋଟେ ଗୃହ କୋଉଟା ସର ସର ଗୋଟେ ଘର, ଏଇଆର ୟା ପ୍ରତି ଏଇଟା ଆସକ୍ତି, ମୋ ଦେହ ଏମିତି ହେଇଗଲା, ମୋର ସେମିତି ହେଇଗଲା, ଇନ୍ଦ୍ରମାନଙ୍କର ପ୍ରଭାବ ରହିଲା, ଦୁରନ୍ତ ଭଗବାନଙ୍କ ପ୍ରତି ଯେତେବେଳେ ଐକାନ୍ତିକ ଭାବ ହବ, କିଏ କହୁଛନ୍ତି ଯଜ୍ଞଙ୍କ ବ୍ରାହ୍ମଣ ମାନେ, ଦେଖ ଦେଖ ନାରୀ ଏମାନେ ନାରୀ ହେଇକି ଜଗତଗୁରୁ କୃଷ୍ଣଙ୍କ ପ୍ରତି ଏଭଳି ଭାବ ସେମାନଙ୍କର ଜାଗ୍ରତ ହେଇଛି, ଯାହାଦ୍ୱାରା ଏ ଗୃହ ରୂପକ ମୃତ୍ୟୁ ପାସରୁ ସେ ମୋଚନ ହେଇଯିବେ, ପାର ହେଇଯିବେ, ଆଉ ଏ ଜଗତରୁ ବିଦାୟ ନେବାକୁ ହେଲେ ବା ଜଗତରୁ ବିଦାୟ ନେଇକି ଭଗବାନଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ଏ ଦୁରନ୍ତ ଭାବ ବିଶୁଦ୍ଧ ଭକ୍ତି ଭାବ ନହେଲେ ହବନି, ଏଠି ସେ କଥା କହୁଛନ୍ତି। ଜାତାମ ଜାସାମ ପତି ଶ୍ୱଶୁରାଦି ରୂପେଣ ବୟମ ଗୁରବହା ସ୍ତାମ ଇମାମ କୃତାର୍ଥ ଭବନ ବୟମ ଅନ୍ଧକୁ ଉପେପତିତା ବ୍ୟତିଆହ। ଯେଉଁମାନଙ୍କର ପତି ଶ୍ୱଶୁର ଆଦି ରୂପରେ ଆମେ ହେଉଛୁ ଗୁରୁ, ଇମାମ କୃତାର୍ଥା ଅଭୁବନ, ଆମେ ଗୁରୁ, କିନ୍ତୁ ଆମେ ଗୁରୁ ହେଲେ ସୁଦ୍ଧା ଆମେ ପତି ଶ୍ୱଶୁର ହେଇଛୁ, କାହାର କାହାର ଶ୍ୱଶୁର ହେଇଛୁ, କାହା ପତି ହେଇଛୁ, ଆମେ ଏମାନଙ୍କର ପତି ଶ୍ୱଶୁର ହେଲେ ବି ଏଇ ନାରୀମାନେ ଏମାନେ ଉଦ୍ଧାର ହେଇଗଲେ, ଆମେ ଅନ୍ଧକୁ ଉପରେ ପଡ଼ିଗଲୁ। ଏମାନେ ଏତେ ବଡ ଯଜ୍ଞ କରୁଥିଲେ ସ୍ୱର୍ଗକୁ ଯିବା ପାଇଁ, କିନ୍ତୁ ସ୍ତ୍ରୀମାନଙ୍କୁ ଦର୍ଶନ କଲା ପରେ ତାଙ୍କର ଭକ୍ତିର ମହିମା ଦର୍ଶନ କରିକି ବୁଦ୍ଧି ଆସୁଛି, ଅନ୍ଧକୁ ଉପରେ ଆମେ ପଡ଼ିଥିଲୁ। ଜୀବନରେ କଣ, ଜୀବନରେ ଯେତେବେଳେ ଶୁଦ୍ଧ ଭକ୍ତି ଶୁଦ୍ଧ ଭକ୍ତର ସନ୍ଧାନ ତୁମେ ନ ପାଇଲ, ସେ ପଥର ନ ପାଇଲ, ତୁମେ ଯେତେ ଯାହା କର ସେ ଅନ୍ଧାର ଭିତରେ ଘାଣ୍ଟି ହଉଛ ନା। ଆଉ ଗୋଟେ ଓଡ଼ିଆରେ ନାହିଁ, ଗୋଟେ ଅନ୍ଧାରରେ ବାଡ଼ି ବା ବାଡ଼ି ବୁଲିବା, ସେଭଳିଆ ରାସ୍ତା। ତୁମେ ଯେତେବେଳେ ଶୁଦ୍ଧ ଭକ୍ତ ଶୁଦ୍ଧ ଭକ୍ତିର ପଥକୁ ଜାଣିପାରୁନ, ଶୁଦ୍ଧ ଭକ୍ତକୁ ଜାଣିପାରୁନ, ଶୁଦ୍ଧ ଭକ୍ତିର ପଥଟାକୁ ଜାଣିପାରୁନ, ତୁମେ ଅନ୍ଧାର ବାଡ଼ି ବୁଲୁଛ। ଗୋଟେ ଲୋକ ଅନ୍ଧାର ଭିତରେ ଭଲ ଘର, ଘର ଭଲ ଥିବ, ତୁମେ ଅନ୍ଧାର ଭିତରେ ଛାଡ଼ିଦବ, କଣ ହବ ସିଏ ସେଠି ତୁ ଆନନ୍ଦ ଲାଗିବ ନା କଷ୍ଟ ପାଇବ? ଜାଗାଟା ଯେତେ ଭଲ ହେଲା, ଗୋଟେ ବହୁତ ବଢିଆ ଜାଗା, ସେଠି ଅନ୍ଧାର ଭିତରେ ତାକୁ ଛାଡ଼ି ଦିଆ ହେଲା, ସେ କଣ ହବ? ତ ଖାଲି ଭୟ ଲାଗିବ, ଯୁଆଡ଼େ ଯିବ ତାକୁ ଆଘାତ ଲାଗିବ। ସେଇଭଳିଆ ଜଗତରେ ଯେତେ ପ୍ରକାର ସମସ୍ତ ବ୍ୟବସ୍ଥା କରାଯାଇଛି, ଯେତେ ସୁନ୍ଦର ଜାଗା ରହିଛି, ସବୁ ରହିଛି, କିନ୍ତୁ ଭକ୍ତି ତୁମେ ଜାଣିନ, ଅନ୍ଧକାର ରହିଛି। ଶୁଦ୍ଧ ଭକ୍ତ ତୁମେ ଜାଣିନ, ଶୁଦ୍ଧ ଭକ୍ତି ପ୍ରଥ ଜାଣିନ, ତ ଅନ୍ଧକାର ରହିଛି, ସବୁବେଳେ ମୁଣ୍ଡ ବାଡ଼ିଆ ହବ, ଭୟ ରହିବ, ଏଟା ତ ହବ। ଏଠି ସେ ଲେଖିଲେ ଚକ୍ରବର୍ତ୍ତୀ ଲେଖିଲେ, ଯାହାସାମ ପତି ଶ୍ୱଶୁର ଆଦି ରୂପେଣ ବୟମ ଗୁରବ ଇମାମ କୃତାର୍ଥ, ଆମେ ଯାହାଙ୍କର ପତି ଶ୍ୱଶୁର ରୂପରେ ଆମେ ଗୁରୁ, ଏମାନେ କୃତାର୍ଥ ହେଇଗଲେ। ବୟମ ଅନ୍ଧକୂପେ ପତିତା ଏବ, ଆମେ ଅନ୍ଧକୂପରେ ପଡିଲୁ। କିଏ କହୁଛନ୍ତି? ବ୍ରାହ୍ମଣ। ଦୁର୍ଗ ମୋହ ଅସ୍ମା ଭୀର ଅନୁଭବୀ ତୁମ ଆଚ୍ଛା ହା ପ୍ରାଣ ରମଣ କୃଷ୍ଣ ଇତ୍ୟାଦି ଗଦଗଦ ବାକ୍ୟ ଅକ୍ଷର ବଚନ କମ୍ପ ଅଶ୍ରୁ ପୁଲକାଏବ ବର୍ଣ୍ଣାଦି ଅନୁଭାବ ବିଜ୍ଞାପିତ କୃଷ୍ଣ ପ୍ରେମଣା ପଶ୍ୟତ। କହୁଛନ୍ତି ବିଶ୍ୱନାଥ ଠାକୁର, ତାଙ୍କ ସ୍ୱାମୀମାନେ ଦେଖୁଥିଲେ ସେତେବେଳେ କୃଷ୍ଣ ନାମ କରୁଥିଲେ, କେଉଁମାନେ? ବ୍ରାହ୍ମଣୀମାନେ। କଣ କହୁଛନ୍ତି? ଏ ଦୁରନ୍ତ ଭକ୍ତି କି କହୁଛନ୍ତି? କଣ ଦୁରନ୍ତ ଭକ୍ତି? ହା ପ୍ରାଣ ରମଣ, ହେ କୃଷ୍ଣ, ଗଦଗଦ ଅକ୍ଷର ବଚନ, କୃଷ୍ଣ ବୋଲି ଡାକୁଛନ୍ତି, ହେ ପ୍ରାଣନାଥ ବୋଲି ଡାକୁଛନ୍ତି, କୃଷ୍ଣ ବୋଲି ଡାକୁଛନ୍ତି, ତାଙ୍କର କଣ କହୁଛି ଶବ୍ଦ ସ୍ଖଳିତ ହଉଛି, ତାଙ୍କ ଶବ୍ଦ ସ୍ପଷ୍ଟ ଉଚ୍ଚାରଣ ହଉନି, ଗଦଗଦ ହେଇଯାଉଛି। ମହାପୁରୁଷ ସେଟା କହିଲେନି ଗଦଗଦ ହୃଦୟା ଗିରା, ଏ ପ୍ରେମର ଲକ୍ଷଣ, ଗଦଗଦ ହୃଦୟା ଗିରା, ଗଦଗଦ ହେଇଯାଉଛି କଣ ଭକ୍ତିରେ। ଏଠି ସେ କଥା କହିଲେ, ତାଙ୍କ ସ୍ୱାମୀମାନେ କହୁଛନ୍ତି, ହା ପ୍ରାଣ ରମଣ କୃଷ୍ଣ ଇତ୍ୟାଦି ଗଦଗଦ ଅକ୍ଷର ବଚନ, କମ୍ପ ଦେହ କମ୍ପିତ ହଉଛି, ଅଶ୍ରୁ ପୁଲକ ଏ ଦେଖିପାରୁଛନ୍ତି, କିଏ? ବ୍ରାହ୍ମଣ ମାନେ ଦେଖୁଛନ୍ତି ତାଙ୍କ ସ୍ତ୍ରୀମାନଙ୍କ ଶରୀରରେ। ବର୍ଣ୍ଣାଦି ଅନୁଭବ ବିଜ୍ଞାପିତେ କୃଷ୍ଣ ପ୍ରେମଣା ପଶ୍ୟତ, ଏ ଯୋଉ କୃଷ୍ଣ ବର୍ଣ୍ଣ ଉଚ୍ଚାରଣ କରୁଛନ୍ତି, କୃଷ୍ଣ ନାମ ଉଚ୍ଚାରଣ କରୁଛନ୍ତି, ଦେଖ ଦେଖ ସମସ୍ତେ ଆମେ ନିଜେ ଆଖି ଆଗରେ ଦେଖିପାରୁଛୁ, ପ୍ରେମର ଏସବୁ ଲକ୍ଷଣକୁ ଦେଖିକି ନିଜକୁ ହୀନ ବୋଲି ଜ୍ଞାନ କରୁଛନ୍ତି ଏବଂ ନିଜକୁ ଧିକ୍କାର କରୁଛନ୍ତି। ହା ପ୍ରାଣ ନନୋ ସ୍ତ୍ରୀ ନାମ ପତି ପତିଉରୀତି ଅସ୍ମିନ ଭାବେ ଅନୁଚିତମ, ଦେଖ ସ୍ତ୍ରୀମାନେ ଯଦି ପତି ଭିନ୍ନ ଅନ୍ୟର ପ୍ରତି ଭାବ ରଖିଲେ ତାହେଲେ ଏଟା ଅନୁଚିତ। ସେ ସ୍ତ୍ରୀ ନା, ସେ ଆମ ପ୍ରତି ଭାବ ରଖିବା ଦରକାର। ଆଜି କୃଷ୍ଣଙ୍କ ନାମ ନଉଛନ୍ତି, ପ୍ରାଣନାଥ ବୋଲି ଡାକୁଛନ୍ତି, ତାଙ୍କ ଅକ୍ଷର ତାଙ୍କର କଣ୍ଠ ଗଦଗଦ ହେଇଯାଉଛି, ଅସୁର ଆସୁଛି, ପୁଲକ ଆସୁଛି, ଏଟା ତ ଅନୁଚିତ, କାରଣ ସେ ତ କେବଳ ପତିକୁ ଭଲ ପାଇବା ଦରକାର। ସେଇଟା କାଇଁ କେମିତି କରୁଛନ୍ତି? ସେଠି ସେ କହୁଛନ୍ତି ଜଗତ ଗୁରୁ, ସେ କହିଲେ ଜଗତ ଗୁରୁ ଯତ୍ ଆରପତ ଏବ ପତୌ ସ୍ତ୍ରୀ ନାମ ଗୁରୁତ୍ୱ ବିହିତମ ସାକ୍ଷାତ ହୁଏ ତସ୍ମିନ ଖଲୁ କୋ ବିଚାର ଇତି ଭାବ। ସେଠି ଚକ୍ରବର୍ତ୍ତୀ ଅର୍ଥ କଲେ ଜଗତ ଗୁରୁ, ସେ ଜଗତର ଗୁରୁ, ପତି ଆଜି ପତିମାନେ ଯୋଉ ଗୁରୁ ବୋଲି ଭାବୁଛନ୍ତି, ପତିମାନେ ଯୋଉ ନିଜକୁ ପତି ବୋଲି ଭାବୁଛନ୍ତି, କାହାର ଉପସ୍ଥିତିରେ? କୃଷ୍ଣଙ୍କର ଉପସ୍ଥିତିରେ, କୃଷ୍ଣଙ୍କର ଉପସ୍ଥିତିରେ, ଭଗବାନ କୃଷ୍ଣ ଅଛନ୍ତି ବୋଲି ହିଁ ତାଙ୍କ ହୃଦୟରେ ତାଙ୍କୁ ପତି ବୋଲି ମାନୁଛନ୍ତି ବା ଗୁରୁ ବୋଲି ମାନୁଛନ୍ତି। କାରଣ ଆଜି ସେ ଯଦି ସିଧାସଳଖ ଜଗତ ଗୁରୁଙ୍କୁ ଭଲ ପାଉଛନ୍ତି, ସେଥିରେ ପତିକୁ ବି ତା ଭିତରେ ଭଲ ପାଉଛନ୍ତି ବୋଲି ବୁଝିବାକୁ ପଡିବ। ଏଥିରେ ଦୋଷ କିଛି ନାହିଁ, ବ୍ୟଭିଚାରିଣୀ ଦୋଷ କିଛି ଲାଗିବ ନାହିଁ। ସେଥିପାଇଁ ସେ କହୁଛନ୍ତି ଅହୋ ପଶ୍ଚେତନ ଆରିଣା, ଭଗବାନ ପ୍ରତି ଯଦି ଭାବ ଗୋଟେ ତୁମ ହୃଦୟରେ ନ ଆସିଲା, ଅନ୍ଧାର ରହିବା ସହିତ ସମାନ। ଆଉ ଏ ମଥୁରାରେ ଥିବା ବ୍ରାହ୍ମଣମାନେ ଶୁଦ୍ଧ ଭକ୍ତଙ୍କୁ ଦର୍ଶନ, ଏ ହେଉଛି ଶୁଦ୍ଧ ଭକ୍ତଙ୍କ ଦର୍ଶନର ଫଳ। ଜୀବନରେ ତୁମେ ଶୁଦ୍ଧଭକ୍ତିଙ୍କୁ ଦର୍ଶନ ନ କରିପାରିଲ ବା ଶୁଦ୍ଧ ଭକ୍ତିର ପଥ ତୁମେ ସନ୍ଧାନ ନ କରିପାରିଲ, ତୁମେ କେବେ ହେଲେ ବି ଅନୁଭବ କରି ଏଟା ବହୁତ କଷ୍ଟ ହବ। ସବୁ ପଢ ସବୁ ଜାଣ, କାରଣ ସବୁ ଜିନିଷ ଆମେ କଣ ଚାହାନ୍ତି ଦେଖିବା ପାଇଁ, ପ୍ରାକ୍ଟିକାଲ ସବୁ ଜିନିଷ ଆମେ ପ୍ରାକ୍ଟିକାଲ ଦେଖିବା ପାଇଁ ଚାହେଁ ନା। ଗୋଟେ କଳ୍ପନା ଭଳି ତୁମକୁ ଲାଗିବ, ଖାଲି ଗୋଟେ କଥା ଗୁଡା ଶୁଣିବ, କଥା ଗୁଡା ଶୁଣିଲେ କଣ ହବ ତୁମକୁ ଦେଖିବା, କଣ ଦେଖିବା ପାଇଁ ଚାହିଁବ ସେ ଲକ୍ଷଣଟା, ସେ ପ୍ରାକ୍ଟିକାଲ ଦେଖିବା ପାଇଁ ତୁମେ ଚାହିଁବ। ଆଗରୁ କଣ ହଉଥିଲା, ଆଗରୁ ଥିଲା ରେଡିଓ, ପ୍ରଥମେ କଣ ଥିଲା, ଟିଭି ଥିଲା କି, ରେଡିଓରେ ଥିଲା। ରେଡିଓରେ ସେତେବେଳେ ସେ ସମ୍ବାଦ ପଡିବ, ଲୋକ କେମିତି କେମିତି ଶୁଣନ୍ତି, ଦେଖିଲେ ତୁମେ କାନରେ ଦେଇକି ସବୁ ବସି ପଡିବ, ଗୋଟେ ରେଡିଓ ବାଜିବ ମାନେ ସବୁ ସବୁ ବସି ପଡିବ ଚାରିକଡ ଶୁଣିବେ, ଆକାଶବାଣୀ ସେ ପଡ଼େନି ସକାଳୁ, ଆକାଶବାଣୀ କଟକ ସେ ପଡିବ, ଆଉ ସେ ସମ୍ବାଦ ପଢୁଛନ୍ତି, ସେ କହିବ କେତେ ସୁନ୍ଦର ତାଙ୍କ କଣ୍ଠ ଗୁଡା ସବୁ କେମିତି ହେଲା, ତାଙ୍କ ସବୁ ଯୋଉ ସମ୍ବାଦ ତାଙ୍କ ଯୋଉ କହନ୍ତି ସଂସ୍କୃତ ସମ୍ବାଦ ପଢା ଜାଣି ଆକାଶବାଣୀ ସବୁ କୁହନ୍ତି ସମ୍ବାଦ ଶ୍ରୀୟତାମ, ମୁଁ ଶୁଣ ମତେ କେତେ ସୁନ୍ଦର ଲାଗେ। ସେତେବେଳେ ସଂସ୍କୃତରେ ଭାରତରେ ଅଛି ନା, ଏବେ ବି ପଢୁ, ଏବେ ବି ଚାଲିଛି ସଂସ୍କୃତରେ, ସଂସ୍କୃତରେ ସମ୍ବାଦ ପଢା ହଉଛି ନା ଏବେ, ସମ୍ବାଦ ଶ୍ରୀୟତାମ ପୁରା କେତେ ସୁନ୍ଦର ସେ ସଂସ୍କୃତରେ ସବୁ କହୁଥିବେ, ଆଉ ତାଙ୍କ କଣ୍ଠଟା କେତେ ସୁନ୍ଦର, ଲୋକ ସେଇଟା ବସିକି ଶୁଣୁଥିଲେ, ଟିଭି ଆସିଗଲା ଦେଖିଲେ ପୁରା ଆହୁରି ଆକର୍ଷଣ ଲୋକଙ୍କର ବଢିଲା। ଆଗରୁ କଣ କାନରେ ଖାଲି ଶୁଣୁଥିଲେ ଦେଖିବା ପାଇଁ, ଆଉ ପୁଣି ଗୋଟେ ରେକର୍ଡିଂ ଛଡା ହେଲା, ସେଟା କଣ ରେକର୍ଡିଂ ଛଡା ହଉଥିଲା, ତାକୁ ଦେଖିବାକୁ ଟିକେ ଅଧିକ ଆକର୍ଷଣ ଲାଗୁଥିଲା, କଣ ଯାଉ ଆଗରୁ ଖାଲି ଶୁଣୁଥିଲେ, ବର୍ତ୍ତମାନ ପିକ୍ଚର ଏମିତି କହୁଛି ଏମିତି ଦେଖୁଛି, ତାପରେ କଣ ଆସିଗଲା କଣ ଅନଲାଇନ ପୁରା ସିଧା ସିଧା ଦେଖିବ, ଅନ୍ ଲାଇନ ଉପରେ ତୁ ଦେଖିବୁ, ଆକର୍ଷଣ ଆଡକୁ ବଢିଲା ନା। ଆଉ ଭକ୍ତିରେ ସେୟା, ଭକ୍ତି କଣ ଆମେ ସିଧା ସିଧା ଦେଖିବା ପାଇଁ ଚାହୁଁଛେ, ସିଧା ଦେଖିବା ପାଇଁ ଚାହୁଁଛେ, ଭକ୍ତିର ଲକ୍ଷଣ ଏମିତି ଏମିତି ହେବା ଦରକାର, ଏମିତି ଭକ୍ତି କରିବା ଦରକାର, ଏଇଟା ସିଧା ସିଧା ଆମେ ଦେଖିବା ପାଇଁ ଚାହୁଁଛେ। ଆଉ ସେଇଟା ହିଁ ଯଦି ଆମେ ଶୁଦ୍ଧ ଭକ୍ତଙ୍କ ପାଖରୁ ଶୁଦ୍ଧ ଭକ୍ତିଙ୍କର ଭକ୍ତିର ଲକ୍ଷଣ ଗୁରୁକୃଷ୍ଣଙ୍କ ରୂପରେ ଆମେ ଜାଣିପାରିଲେ, ଦେଖିପାରିଲେ, ଦର୍ଶନ କରିପାରିଲେ, ସେଇଟା ଆମ ଜୀବନର ଗୋଟେ ବଡ ସମ୍ପତ୍ତି, ସେ ଭରସାରେ ତୁମେ ବଞ୍ଚିକି ରହିବ। ଶୁଦ୍ଧ ଭକ୍ତ ତୁମେ ଜାଣିପାରୁନ, ଶୁଦ୍ଧ ଭକ୍ତିର ପଥ ଜାଣିପାରୁନ, ଆଉ ଠେଲି ବୁଲେଇକି ଜୀବନ କଟିବାକୁ ପଡିବ ଭକ୍ତି କଲେ ବି, କାହିଁକି ନା ଆମର ଭାବଟା ଆସିପାରୁନା, ଆମେ ଚାହୁଁଛେ ଗୋଟେ ପ୍ରାକ୍ଟିକାଲ ରେସିପୋକେସନ ଆମେ ଦେଖିବା ପାଇଁ ଚାହୁଁଛେ। ଆମେ ବୋଧ ଯିବ ନା ଆମର ସବୁବେଳେ କରୋନା ପାଠ ହବ, ଇନ୍ଦ୍ରିୟମାନେ ସବୁବେଳେ ଦୋଷଯୁକ୍ତ, ଇନ୍ଦ୍ରିୟମାନେ କେବେ କେଉଁଠୁ କୌଣସି ଜିନିଷ ଗ୍ରହଣ କରିବେନି ଯେତେବେଳେ ସେ ଫୁଲି କନଭିନ୍ସ ନ ହେବେ। ପ୍ରତ୍ୟେକ ଜୀବ ସେ କେବେ ଯେତେବେଳେ ପୂର୍ଣ୍ଣ ବିଶ୍ୱାସ ତାର ଆସିବ, ସେ କେମିତି ଆସିବ ସେତେବେଳେ ପ୍ରାକ୍ଟିକାଲ ଜିନିଷଟାକୁ ଦେଖିବ, ତାର ବିଶ୍ୱାସ ଆସିବ, ନହେଲେ ସେ କେବେ ବିଶ୍ୱାସ କରିବେନି। ଆଉ କମ୍ ବୁଦ୍ଧିମାନ ଲୋକ ବିଶ୍ୱାସ କରନ୍ତି ନା, ଇଏ ଲୋକ ବିଶ୍ୱାସ କରିବେ ଯେ ମଦ ଯୋଉ ନାଟକରେ, ନାଟକ ଭାବିଲେ ନାଟକ ଦେଖିଛ ନା ନାଇଁ, ନାଟକରେ ଯୋଉ ମଦ ଖାଆନ୍ତି କଣ, ସେ ମଦ ଯୋଉ ବଟଲାରେ ବଟଲା ଧରି ସେ ମଦ ପିଇକି ଯୋଉ ଆକ୍ସନ କରୁଥିବ ମଦୁଆ, କଣ ପିଇଥିବ ସେଥିରେ, ହଁ ରଙ୍ଗ ପାଣ୍ଡା ଚିନି ପକେଇ ଦେଇଥିବ, ତା ରଙ୍ଗ ପାଣ୍ଡା ନା ରଙ୍ଗ ପାଣ୍ଡା ପାଟରେ ପୁରଉଥିବ ଫପାଡ଼ୁଥିବ, ଆକ୍ସନଟା କଣ କରୁଛି ମଦୁଆ ଆକ୍ସନ, ଯିଏ ବସିଥିବ ସେଠି ସେଠି କଣ ଜାଣୁଥିବେ, କେବଳ ଯିଏ ଆକ୍ଟର ସିଏ କେବଳ ଧରିପାରିବ, ଯିଏ ଆକ୍ଟର ଟିକେ ଚାଲାକ ଲୋକ ସେ ଧରିପାରିବ ଏଇଟା ରୋଲ କରୁଛି ଏଟା ମଦୁଆ, କିନ୍ତୁ ଯିଏ ସ୍ତ୍ରୀ ଲୋକ ଛୁଆ ସେ କଣ କରୁଥିବେ, ସିଏ ପୁରା ଦେଖିକି ଖୁସି ହେଇନି, ମଦଟା ମଦ ଖାଇଲାଣି ଗଡି ପଡ଼ିଲାଣି ଏମିତି ହେଲା, ସିଏ ଭାବୁଥିବେ ପୁରା ମଦ ଅଳ୍ପ ବୁଦ୍ଧିଆ ଆଉ ସେ କଣ ଧରିପାରିବେ, ଧରିପାରିବେ ସେଟା ଧରିପାରିବେ, ସେ କେବେ ଧରିପାରିବେ, ସେ ସେଥିରେ ମଜିଯିବେ, ହେ ମଦ ଖାଇକି ଆଇଲା ପିଟିଥିଲା ତା ସ୍ତ୍ରୀଟାକୁ ଦେଖରେ ମୁଣ୍ଡ, ସିଏ ବାଡ ନଥିବ ଏଣେ ତା ସ୍ତ୍ରୀ ଲୋକ ଛୁଆ ସବୁ ଫଟର ଫଟର ହେବେ, ଏମିତି ହେଲା ସେମିତି ହେଲା ତାକୁ ବାଡ଼େଇଦେଲା ଇଏ କଲା, ହେଲା ନାଟକଟା ସେଟା ଗୋଟେ ଅଭିନୟ କରୁଛି, ସେ ଠିକ ଜିନିଷ କହୁନି, କମ୍ ଲୋକ ବୁଝିପାରିବେ ଭକ୍ତିରେ ସେଭଳି। ଆମେ ପ୍ରାକ୍ଟିକାଲ ଜିନିଷ ନ ଦେଖିଲେ ଆମେ କନଭିନ୍ସ ହେବାନି, ଆଉ ବିଶ୍ୱାସଟା ପୂର୍ଣ୍ଣ ଆସିବନି, ପ୍ରାକ୍ଟିକାଲ କେମିତି ଦେଖିପାରିବା, କେବଳ ଶୁଦ୍ଧ ଭକ୍ତଙ୍କ ପାଖରେ ଭକ୍ତିର ଭାଗବତମର ପୁରା ପ୍ରାକ୍ଟିକାଲ ସବୁ ଜିନିଷ, ସେଇଟା ତୁମକୁ କନଭିନ୍ସ ଦେବ ହଁ ଏଇଟା ଠିକ, ଆଉ ଏଥିରେ ସନ୍ଦେହ ଆସିବନି, ଆଉ ସନ୍ଦେହ କେବେ ଭକ୍ତିରେ ଆସିବନି, ଯେତେବେଳେ ସେ ଭଗବାନଙ୍କର ନାମ କରିବ, ନାମର ଶକ୍ତି କେମିତି, ନାମ ପ୍ରଭାବରେ କେମିତି, ଭଗବାନଙ୍କ ଭକ୍ତି ପ୍ରଭାବରେ, ସେବା ପ୍ରଭାବରେ, ସେଟା ଦେଖିବାକୁ ପଡିବ ନା ଶୁଦ୍ଧ ଭକ୍ତଙ୍କ ପାଖରୁ। ଆଉ କାରଣ ସେ କାହିଁକି ଲେଖିଲେ ଶୁଦ୍ଧ ଭକତ ଚରଣ ଋଣ ଭଜନ ଅନୁକୂଳ, କାହିଁ ସେ ଲେଖିଲେ ଭକତ ସେବା ପରମ ସିଦ୍ଧି ପ୍ରେମଲତି କାରମ୍ବଳ, ଜାଣିବା ସହିତ କିଛି ମତଲବ ନାହିଁ, ବହୁତ ତତ୍ତ୍ୱ ଆମେ ଜାଣିପାରିବା, ବହୁତ କହିପାରିବା, ଯେ ପର୍ଯ୍ୟନ୍ତ ଆମେ ପ୍ରାକ୍ଟିକାଲ ଜିନିଷକୁ ସବୁ ନ ଦେଖିବା ଶୁଦ୍ଧ ଭକ୍ତଙ୍କ ପାଖରେ, ତାଙ୍କ ପ୍ରତି ଭୂରି ସ୍ୱୀକୃତି ବଳରେ ତାଙ୍କର ପ୍ରତି ଚରଣ କମଳରେ ମତି ରଖି ସେଇ ବିଶ୍ୱାସ, କତଟା ବିଶ୍ୱାସ ତାଙ୍କର ଜୀବନ ଚରିତ୍ରକୁ ଦର୍ଶନ କରି ଆମେ ହୃଦୟ ଭିତରେ ସେଇ ଛାପଟାକୁ ନ ପକେଇ ପାରିଲେ କେବେ ହେଲେ ପୂର୍ଣ୍ଣ ବିଶ୍ୱାସ ଆସିବନି। କରୁଥିବା ସବୁ କିଛି କିନ୍ତୁ ବିଶ୍ୱାସ ନଥିବ। ସେ ପ୍ରଥମ ଷ୍ଟେପ୍ରେ ଅଟକି ଗଲେ ଆଉ ଏମାନେ ସବୁ ସ୍ତ୍ରୀଙ୍କୁ ଦେଖିକି ଆଜି ନିନ୍ଦା କରୁଛନ୍ତି, ବୁଝିପାରୁଛନ୍ତି ଭକ୍ତିର ମହିମାକୁ ନା ବ୍ରାହ୍ମଣ ମାନେ। ଠିକ ଅଛି, ଆସନ୍ତାକାଲି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ। ନିତ ଗୌର ପ୍ରମାନନ୍ଦ।